ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 46 अध्याय श्लोक 47 10 46 47। भगवती उदिते सूर्ये, भगवती उदिते सूर्ये, नन्दद्वारी व्रजौकसः, नन्दद्वारी व्रजौकसः, दृष्ट्वा रथं शातकुम्भम्, दृष्ट्वा रथं शातकुम्भम्, कस्यामिति कस्यामिति च ब्रुवन्, कस्यामिति च ब्रुवन्। भगवती उदिते सूर्ये, नन्दद्वारी व्रजौकसः, दृष्ट्वा रथं शातकुम्भम्, कस्यामिति च ब्रुवन्। भगवती उदिते सूर्ये, नन्दद्वारी व्रजौकसः, दृष्ट्वा रथं शातकुम्भम्, कस्यामिति च ब्रुवन्। भगवती उदिते सूर्ये, नन्दद्वारी व्रजौकसः, दृष्ट्वा रथं शातकुम्भम्, कस्यामिति च ब्रुवन्। हरे कृष्ण उपस्थित भक्त सदन बृंद मातृवृंद फूल गुंथाड़ी बृंद आपण आम बर्तमान भागवत कथा को नहीं जावा कौटि चलती कथा नंदग्राम तेणु ये राति पाईगला संस्मृत्य संस्मृत्य भाव में कृष्ण लीला को स्मरण करती पाईगला के उद्धव चलने शौचक्रिया इत्यादि करेंगे यमुना नदी को तेणु जिते बड़े जाऊँगी भाव दृश्य देखुंट सब आड़े दीप प्रज्वलित होती दीप प्रज्वलित होकर गोपी मैंने दधि मंथन कर दधि मंथन अपूर्व शोभा से देखुंट सी जो गान करम सनातन गोस्वामी कहले भगवान रूप भगवान आम कहते सी कौन कृष्ण कृष्ण रूप को गान कर सुंदर जो रूप भगवान सबकि सुंदर ତାଙ୍କ ରୂପ ସୁନ୍ଦର ତାଙ୍କ ସବୁକିଛି ସୁନ୍ଦର ଆଲିଚାଲ ଯେଉଁ ରହିଛି ସୌନ୍ଦର୍ଯ୍ୟଟାକୁ ବର୍ଣ୍ଣନା କରୁଛନ୍ତି ରାଜୀବ ଲୋଚନ ଶବ୍ଦ ବ୍ୟବହାରରୁ ସନାତ ଗୋସ୍ୱାମୀ ଏଇଟା କହିଲେ ତାଙ୍କ ରୂପ ରୂପ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି କେତେ ସୁନ୍ଦର ସେ ଦେଖିବା ପାଇଁ ତେଣୁ ଏହିଭଳି ଭାବରେ ଯେତେବେଳେ ଯାଉଛନ୍ତି ଉଦ୍ଧବ ଏହିଭଳି ଭାବରେ ସୂର୍ଯ୍ୟ ଉଦୟ ପୂର୍ବରୁ ସେ ଯାଇ ଚାଲିଗଲେ ସ୍ନାନ ଇତ୍ୟାଦି କରିବା ପାଇଁ ଆ ଭିତରେ ସୂର୍ଯ୍ୟ ଉଦୟ ହୋଇଗଲେ ଭଗବତୀ ଉଦିତେ ସୂର୍ଯ୍ୟ ଭଗବତୀ ଉଦିତେ ସୂର୍ଯ୍ୟ କୁହାଗଲା ଆର ଅନ୍ୟ କିଭଳି ଭାବରେ ନା ଅଥ ତାପରେ ଭଗବତୀ ସୂର୍ଯ୍ୟ ଉଦିତେ ଭଗବତୀ ସୂର୍ଯ୍ୟ ଆମେ ଶୁଣୁଥିଲେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଉଥିଲା ସୂର୍ଯ୍ୟଙ୍କୁ ନାରାୟଣଙ୍କ ପ୍ରକାଶ ବୋଲି କୁହାଯାଏ ସୂର୍ଯ୍ୟ ନାରାୟଣଙ୍କ ପ୍ରକାଶ ତେଣୁ ସେ ସୂର୍ଯ୍ୟ ଭଗବତୀ ତାଙ୍କର ମଧ୍ୟ ସେଇଭଳି ଭାବରେ ଶକ୍ତି ରହିଛି ଭଗବତୀ ଭଗବାନ ଠାରୁ ଖାଲି ଶକ୍ତି ସେ ପ୍ରାପ୍ତ ହୋଇଛନ୍ତି ତା ନୁହଁ ଭଗବାନ ଠାରୁ ଜ୍ଞାନ ମଧ୍ୟ ପ୍ରାପ୍ତ ହୋଇଛନ୍ତି ବିବସ୍ୱାନକୁ ଜ୍ଞାନ ଦେଇଥିଲେ ଭଗବାନ ପ୍ରଥମେ ଦେଇଥିଲେ ଜ୍ଞାନ 12 କୋଟି 4 ଲକ୍ଷ ବର୍ଷ ପୂର୍ବର କଥା ତେଣୁ ସେଇ ଭଗବତୀ ଉଦିତେ ସୂର୍ଯ୍ୟ ସୂର୍ଯ୍ୟଙ୍କର ଉଦୟ ସମୟ ଆସିଗଲା ସୂର୍ଯ୍ୟଙ୍କର ଉଦୟରେ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ସୂର୍ଯ୍ୟଙ୍କର ଉଦୟରେ କୁହାଯାଏ ଯେ ଯେଉଁ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତ ଉଦୟ ହେଲେ ମାନେ ଅସ୍ତ ହେବେ ଉଦୟ ହେଲା ମାନେ ଗୋଟିଏ ସେକେଣ୍ଡ ଡେରି ହେବ ନାହିଁ, ତାଙ୍କ ଟାଇମ୍ ଯେଉଁ ଅଛି ସେଇ ଟାଇମ୍ରେ ଆସିବେ। ନା ନା ଟିକିଏ ଡେରି ହେବ, ଟିକିଏ ରଖ। ନା ନା ନା, ସୂର୍ଯ୍ୟ ଯେଉଁ ଟାଇମ୍ରେ ଆସିବା କଥା ଉଦୟ ହେବେ, ଆମକୁ ରେଡ଼ି ହେବାର ଅଛି। ସୂର୍ଯ୍ୟ ଅପେକ୍ଷା କରିବେ ନାହିଁ, ତୁମେ ରେଡ଼ି ହେଲ ମୁଁ ଯିବି। ନା, ସୂର୍ଯ୍ୟ ତାଙ୍କ ଟାଇମ୍ରେ ଉଦୟ ହେବେ। ସମୟ ଏତେ ମୂଲ୍ୟବାନ, ଚାଣକ୍ୟ କହିଛନ୍ତି ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଦେଇକି ମଧ୍ୟ ଗୋଟିଏ ମୁହୂର୍ତ୍ତକୁ ଆମେ ଫେରାଇ ଆଣିପାରିବା ନାହିଁ। ଆମେ ଯଦି କହିବା କୋଟିଏ ସ୍ୱର୍ଣ୍ଣମୁଦ୍ରା ତ ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଯଦି ଜଣେ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ଅଛି, ଧନୀ ବ୍ୟକ୍ତି ଅଛନ୍ତି, ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଦେବେ, କହିବେ ଯାହାକୁ କହିବେ, ସୂର୍ଯ୍ୟଙ୍କୁ କୁହନ୍ତୁ ବା ଯାହାକୁ କୁହନ୍ତୁ, ତୁମେ ଗୋଟିଏ ଟିକିଏ ଏଇଟା ଗୋଟିଏ ମୁହୂର୍ତ୍ତ ଫେରାଇ ଆଣ, ଗୋଟିଏ ମୁହୂର୍ତ୍ତ ବି ଫେରାଇ ପାରିବେ ନାହିଁ। ତେଣୁ ସୂର୍ଯ୍ୟ ରାଇଟ୍ ଟାଇମ୍, ତାଙ୍କ ଟାଇମ୍ରେ ଉଦୟ ହେବେ। ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ସେଇଭଳି ରାଇଟ୍, ସବୁ ରାଇଟ୍ ଟାଇମ୍। 4:30 ଶଙ୍ଖ ବାଜିଲା, ମଙ୍ଗଳା ଆଳତି, ଉଦିଲା ଅରୁଣ ପୂର୍ବ ଭାଗେ, ଦ୍ୱିଜମଣି ବରା ଅମନି ଜାଗେ, ଭକତ ସମୂହ ଲୟା ସାଥେ ଗେହେଲା ନଗର ବ୍ରାଜେ। ସୂର୍ଯ୍ୟ ଉଦୟ ହେଇଗଲେ ନଗର ବରାମଣି ଚାଲିଲେ, ଉଦୟ ଗଲେ ତାଥଇ ତାଥଇ ଗାଜଲ ଖୋଲ ମୃଦଙ୍ଗ ତାଏ ଘନ ଘନ ଝାଞ୍ଜେ ରୋଲ ରେମେ ଢଲ ଢଲ ସୁନାର ଅଙ୍ଗ ଚରଣେ ନୋ ପରବାରେ ମୁକୁନ୍ଦ ମାଧବ ଯାଦବ ହରି ବୋଲନ ବୋଲରେ ବଦନ ହରି କିଛି ନିଦ୍ରାବ ସେ ଗିଲରେ ରାତି ଦିବସ ଶରୀର। ଆମେ ଆଉ ଏତେ ବୋଲିବା ନାହିଁ, କିନ୍ତୁ ସୂର୍ଯ୍ୟ ଉଦୟ ଗଲା ମାନେ ଅପେକ୍ଷା କରିଛନ୍ତି, ଗୋରାମଣି ଚାଲିଲେ ଉଠେଇବେ ଲୋକମାନଙ୍କୁ, ଉଠ ଉଠ, ଉଠିବୁ ଆଉ କେତେ ଦିନେ, କେତେ ନିଦ୍ରା ଯାଇଛ ପିସାଚିର କୋଲରେ। ତେଣୁ ଏଠି କୁହାଯାଉଛି ଭାଗବତ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସ୍ୱର୍ଣ୍ଣ ଋଷି ଏ କଥା କହୁଛନ୍ତି ଯେ କ'ଣ ତାଙ୍କର ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ଉଦୟନ୍ୟସ୍ତଉ ଆୟୁ ହରତି ବୈପୁଂସା, ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, ସମସ୍ତଙ୍କର ବୈପୁଂସା ନିଶ୍ଚିନ୍ତ ଭାବରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। କିନ୍ତୁ ତସ୍ୟତେ ଯତ୍ କ୍ଷଣୁନୀତ, ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ, କାହାର ନା ଯତ୍ କ୍ଷଣୁନୀତ, ଯାହାଙ୍କର ଗୋଟିଏ କ୍ଷଣ ନୀତ, କ'ଣ କେଉଁଥିରେ ବ୍ୟବହାର ହେଇଛି ନା ଉତ୍ତମ ଶ୍ଳୋକ ବାର୍ତ୍ତୟା, ଭଗବାନଙ୍କର କଥାରେ ବିତେଇ ଦେଇଛନ୍ତି ଗୋଟିଏ କ୍ଷଣ, ତାହେଲେ ତାଙ୍କ ଆୟୁଷ ସୂର୍ଯ୍ୟ ହରଣ କରିପାରିବେ ନାହିଁ। ଆଉ କ'ଣ ଆୟୁ ହରତି ପାଇଁ ପୁଂସା ଉଦନ୍ୟସ୍ତଙ୍କ ଜନ୍ମସୁ ତତ୍ସଠ ଯତ୍ କ୍ଷଣନୀତ ଉତ୍ତମ ଶ୍ଳୋକ ବାର୍ତ୍ତୟା, ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। ଦିବାଚାର୍ଯ୍ୟ ହେ ରାଜନ, ଆୟୁଷ ସମସ୍ତଙ୍କ ହରଣ ହୋଇଯାଉଛି। କିନ୍ତୁ ଯେଉଁମାନେ ଭଗବାନଙ୍କ କଥାରେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି ତାଙ୍କର ଆୟୁଷ ହରଣ କରିପାରିବେ ନାହିଁ। ଏ ଭାଗବତ ଆରମ୍ଭରେ ଯମରାଜ ସେଠି ବସିଛନ୍ତି, ପ୍ରଥମ ସ୍କନ୍ଦରେ ସେଟା କୁହାଯାଇଛି ସାମିତ୍ର କର୍ମଣି, ଯମରାଜ ସେଠି ରହିଛି ଯେତେଦିନ ପର୍ଯ୍ୟନ୍ତ ଆମେ ଭାଗବତ ଶୁଣିବା ଯମରାଜ ଆସିପାରିବେ ନାହିଁ। ପ୍ରଥମ ସ୍କନ୍ଦରେ ସେଟା କୁହାଯାଇଛି ଯମରାଜ ଆସିପାରିବେ ନାହିଁ ତାଙ୍କ ପାଖକୁ। ଯମରାଜ ସେଠି ଶୁଣୁଛନ୍ତି ଭାଗବତ କଥା, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଭାଗବତୀ ଉଦିତ ସୂର୍ଯ୍ୟ, ଭାଗବତୀ ଶବ୍ଦ ବ୍ୟବହାର କରାଗଲା, ତାଙ୍କର ମଧ୍ୟ ସେହିଭଳି ଭାବରେ ସୂର୍ଯ୍ୟଙ୍କର ମଧ୍ୟ ସେହିଭଳି ଭାବରେ ଶକ୍ତି ରହିଛି। ସୂର୍ଯ୍ୟ ଆମେ ପିଲାଦିନେ ପଢ଼ୁଥିଲୁ କଲେଜରେ, ସ୍କୁଲ କଲେଜରେ ସବୁ ପଢ଼ୁଥିଲୁ, ସୂର୍ଯ୍ୟ ସକଳ ଶକ୍ତିର ଆଧାର, ସ୍ୱନିତ ସୋର୍ସ ଅଫ୍ ଅଲ୍ ଏନର୍ଜି, ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କର ଏଇ ଯେଉଁ ପ୍ରଳୟ ସମୟରେ ସୂର୍ଯ୍ୟ ଆଉ ରହିବେ ନାହିଁ, ଯେଉଁ ହେବ ପ୍ରଳୟ ସମୟ ରହିଛି, ବିଭିନ୍ନ ପ୍ରକାର ପ୍ରଳୟ ରହିଛି, ଏବେ ଗୋଟେ ଛୋଟିଆ ପ୍ରଳୟ ଚାଲିଛି, କରୁଣା ପ୍ରଳୟ ଚାଲିଛି, ଛୋଟିଆ ପ୍ରଳୟ, ଏଇଭଳି ଭାବରେ ଚାରି ପ୍ରକାର ପ୍ରଳୟ ରହିଛି। ଭାଗବତ ଦ୍ୱାଦଶ ସ୍କନ୍ଧରେ ଆସିବ ସେ କଥା, ଅନ୍ତିମରେ ଯେତେବେଳେ ଆସିବ ଅନ୍ତିମ ପ୍ରଳୟ କେମିତି ହେବ ନା, ଶହେ ବର୍ଷ କାଳ, ଶହେ ବର୍ଷ କାଳ ବର୍ଷା ହେବ ନାହିଁ, ଶହେ ବର୍ଷ କାଳ ବର୍ଷା ହେବ ନାହିଁ, ଆଉ ସୂର୍ଯ୍ୟର ଉତ୍ତାପ ବଢ଼ିଯିବ, ଶହେ ବର୍ଷ କାଳ ବର୍ଷା ହେବ ନାହିଁ ମାନେ ସୂର୍ଯ୍ୟର ଉତ୍ତାପ ବଢ଼ି ବଢ଼ିକା ଯିବ। ତାପରେ ସୂର୍ଯ୍ୟ ବର୍ଷା ହେବ ନାହିଁ ମାନେ ସୂର୍ଯ୍ୟଙ୍କର ଉତ୍ତାପ ବଢ଼ି ବଢ଼ିକା ଯିବ, ଯାହା ସବୁ ଥିଲା ଜଳ ସବୁ ଥିଲା ଶୋଷିକି ପଳେଇଯାଉ, କିଛି ଜଳ ରହିବ ନାହିଁ, ଭୂମିରେ ଜଳ ଶୂନ୍ୟ ହୋଇଯିବ, ଭୂମିରେ ଆଉ କୌଣସି ଜଳ ରହିବ ନାହିଁ। ତାପରେ ଶହେ ବର୍ଷ କାଳ ଚାଲିବ ଏଇଟା, ପୁଣି ଶହେ ବର୍ଷ କାଳ ଭୀଷଣ ବୃଷ୍ଟି ହେବ, ଭୀଷଣ ବୃଷ୍ଟି ହେବ, ଜଳମଗ୍ନ ହୋଇଯିବ, ପ୍ରଳୟ ପୟୋଧି ଜଳ, ପ୍ରଳୟ ପୟୋଧି ହୋଇଯିବ, ପ୍ରଳୟ ଚାରିଆଡ଼େ ଜଳ ଜଳମଗ୍ନ ହୋଇଯିବ, ପ୍ରଳୟ ଜଳ ହୋଇଯିବ, ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଳୟ ରହିଛି। ସୂର୍ଯ୍ୟଙ୍କର ଏତେ ଶକ୍ତି ରହିଛି ସୂର୍ଯ୍ୟଙ୍କର। କିନ୍ତୁ ସାଧାରଣତଃ ବୈଜ୍ଞାନିକମାନେ ଭାବନ୍ତି କ'ଣ ନା ସୂର୍ଯ୍ୟ ହେଉଛି ଗୋଟେ ଜ୍ୱଳନ୍ତ ପଦାର୍ଥ, ଜ୍ୱଳନ୍ତ ବସ୍ତୁ, ଆଉ କେତେ ବର୍ଷ ଜଳିଜଳି କେତେ ବର୍ଷ ଜଳିବେ, କେତେ ବର୍ଷ ଜଳିଲା ପରେ ସରିଯିବ, ତାଙ୍କର ରହିବ ନାହିଁ, ଦାୟିକ ଶକ୍ତି ରହିବ ନାହିଁ, ଜଳିଯିବ, ସରିଯିବ, ସବୁ ଗ୍ୟାସ୍ ସବୁ ସରିଯିବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ସୂର୍ଯ୍ୟଙ୍କର ଅଶେଷ ତେଜା କୁହାଯାଇଛି। ବ୍ରହ୍ମା କହିଛନ୍ତି ସୂର୍ଯ୍ୟ କିଭଳି ନା ଯଚକ୍ଷୁରେଶ ସବିତା ସକାଳ ଗ୍ରହଣ, ଯାହାଙ୍କର ସେ ହେଉଛନ୍ତି ଚକ୍ଷୁ ସବିତା, ତାଙ୍କ ନାମ ହେଉଛି ସବିତା, ସକାଳ ଗ୍ରହଣଙ୍କ ରାଜା, ଯେତେ ଗ୍ରହ ଅଛନ୍ତି ବ୍ରହ୍ମମାନଙ୍କ ଭିତରେ ରାଜା ହେଉଛନ୍ତି ସୂର୍ଯ୍ୟ, ନକ୍ଷତ୍ରମାନଙ୍କ ଭିତରେ ରାଜା ହେଉଛନ୍ତି ଚନ୍ଦ୍ର, ନକ୍ଷତ୍ରାଣ ଅହମ୍ ଶଚି ଭଗବତ ଗୀତାରେ ଭଗବାନ କହିଲେ। ଯଶ୍ୟା ଗୟା ଭ୍ରମତି ସମ୍ଭୃତ କାଳଚକ୍ର, ଭଗବାନଙ୍କର ଆଜ୍ଞାରେ କାଳଚକ୍ର ଏ ଚାଲୁଛନ୍ତି ସୂର୍ଯ୍ୟ, କାଳଚକ୍ର ଯଶ୍ୟା ଗୟା ସମ୍ଭୃତ କାଳଚକ୍ର, ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି, ସେଇ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି। ସୂର୍ଯ୍ୟ ଦେବତା ଅଶେଷ ତେଜ ରହିଛି, ଶେଷ ହେବ ନାହିଁ, ଅଶେଷ ଶେଷ ହେବ ନାହିଁ। ଯେତେବେଳେ ଭଗବାନଙ୍କ ଇଚ୍ଛାରେ ପ୍ରଳୟ ସମୟରେ ସୂର୍ଯ୍ୟଙ୍କର ଆଉ ରହିବ ନାହିଁ, ତେଜ ରହିବ ନାହିଁ, ଚାଲିଯିବ, ପୁଣି ଆରମ୍ଭ ହେବ, ପୁଣି ଯେତେବେଳେ ସୃଷ୍ଟି ହେବ ସୂର୍ଯ୍ୟଙ୍କର ପୁଣି ତେଜ ଆସିବ। ସେଠି ଯେଉଁମାନେ ଜୀବ ରହିଛନ୍ତି, ସବୁ ଜୀବମାନେ ରହିଛନ୍ତି, ଆମ ଭଳି ଜୀବ ରହିଛନ୍ତି, ଆମ ଭଳି ଜୀବ, ଉନ୍ନତ ଜୀବ ସେମାନେ, ତାଙ୍କର ଶକ୍ତିରେ ଶରୀରରେ ଅଗ୍ନିର ପରିମାଣ ଅଧିକା, ଅଗ୍ନିର ପରିମାଣ ଅଧିକା, ପ୍ରଭୁପାଦ ମହାରାଜ ବୁଝେଇଛନ୍ତି। ସବୁଠି ଜୀବ ରହିପାରିବ, ସେଥିପାଇଁ ଭଗବତ ଗୀତାରେ ପ୍ରଥମେ କହିଲେ ଭଗବାନ ସର୍ବଗ୍ରହ, ଜୀବ ହେଉଛି ସର୍ବଗ୍ରହ, ସବୁଠାକୁ ସେ ଯାଇପାରିବ। ସର୍ବଗ୍ରହ ଶବ୍ଦ ବ୍ୟବହାର କରାଗଲା, ନିତ୍ୟ ସର୍ବଗତ ସ୍ଥାଣୁ ଅଚଳୟଂ ଅଚଳୟଂ, ନିତ୍ୟ ସର୍ବଗତ ସ୍ଥାଣୁ ଅଚଳୟଂ ରହିଛି, ସର୍ବଗତ ସବୁଠାରେ ସେ ଯିବେ, ଜୀବର ଶକ୍ତି ରହିଛି। ଖାଲି ଚନ୍ଦ୍ରଲୋକକୁ ଯାଇକି ନା ସେଠି ଜୀବ ନାହିଁ, ଆଉ ସୂର୍ଯ୍ୟଲୋକ କଥା ଚିନ୍ତା କରିପାରୁନାହାନ୍ତି, କିନ୍ତୁ ଭଗବାନ କହିଲେ, ଭଗବାନ କିଛି ବୋଧେ ଜାଣିନଥିଲେ, 12 କୋଟି 4 ଲକ୍ଷ ବର୍ଷ ପୂର୍ବେ କହିଥିଲେ, ତାଙ୍କର ଜ୍ଞାନ ଟିକିଏ ସେତେ ନଥିଲା ଏତେ, ସେତେବେଳେ ସେ କଥା କହିଥିଲେ, ବର୍ତ୍ତମାନ ତାଙ୍କର ଜ୍ଞାନ କିଛି ଅଧିକା ହୋଇଯିବନି, ବୋଧେ ଅଲଗା କିଛି କହିବେ ନା, ସେଇ ଜ୍ଞାନ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ମୁଁ ଏଇ ଯେଉଁ ଜ୍ଞାନ ଦେଉଛି, ଏ ଜ୍ଞାନକୁ ପ୍ରଥମେ ଦେଇଥିଲି ସୂର୍ଯ୍ୟ ଦେବତା ବିଭୁସ୍ୱାନଙ୍କୁ, ଇମଂ ବିଭୁଷତ ଯୋଗମ ପ୍ରୋକ୍ତବାନ ହମ ଅବ୍ୟୟମ, ଇଏ ହେଉଛି ଭଗବତ ଗୀତାର ହିଷ୍ଟ୍ରି, ଇଏ ହେଉଛି ଇତିହାସ, ଭଗବତ ଗୀତାରେ ଇତିହାସ ବର୍ଣ୍ଣନା କରାଯାଇଛି, ସବୁ ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ, ଭଗବାନ ଜ୍ଞାନ ଦେଇଛନ୍ତି। ତେଣୁ ଯେତେବେଳେ କହିଲେ ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ, ଅର୍ଜୁନ ବଦ୍ଧଜୀବ ଭଳି ରୋଡ଼ କରୁଛନ୍ତି, ବଦ୍ଧଜୀବ ବୁଝିପାରିବ ନାହିଁ, ସେ ବୈଜ୍ଞାନିକମାନଙ୍କ ଏସବୁ କଳ୍ପନା, ମନଗଡ଼ା କଳ୍ପନା। ତେଣୁ ଅର୍ଜୁନ ପଚାରିଲେ, ପ୍ରଭୁ ସତରେ ଆପଣ କହିଥିଲେ ନା, ନା ଆପଣ ତ ପରଂ ଅପରଂ ଭଗବତ ଜନ୍ମ, ପରଂ ଜନ୍ମ ବିଭସ୍ୱତ, ଆପଣଙ୍କ ତ ମୋ ସାଙ୍ଗରେ ଜନ୍ମ ହେଲା, 100 ବର୍ଷ ପାଖାପାଖି ହେଇଛି ଆପଣଙ୍କୁ, 90 ବର୍ଷ ହେଇଥିଲା କୁରୁକ୍ଷେତ୍ର ଯୁଦ୍ଧ ସମୟରେ, ଭଗବାନଙ୍କ ବୟସ ଅର୍ଜୁନ ସମବୟସ୍କ ଥିଲେ, ଆପଣ ତ ଏବେ ଜନ୍ମ ହେଲେ, ପରଂ ଜନ୍ମ ବିଭସ୍ୱତ, ବିଭସ୍ୱତ ବୈବସ୍ୱତ ସେ ବହୁତ ବିଭସ୍ୱାନ, ସେ ତ ବହୁତ ପୂର୍ବ କୋଟି କୋଟି ବର୍ଷ ତଳର କଥା ଜନ୍ମ ହେଇଥିଲେ, କଥା ଯେହେତ ବିଜାନିଆ ତୁମାଦ ପ୍ରୋକ୍ତବାନୀତି, ପ୍ରଭୁ କେମିତି ମୁଁ ଜାଣିବି ଆପଣ କହିଥିଲେ ବୋଲି, ପ୍ରଥମ ଏତଦ ବିଜାନିଆ। ତେଣୁ ଭଗବାନ କହିଲେ, ଅର୍ଜୁନ ତୁମେ ମଧ୍ୟ ଜନ୍ମ ହେଇଥିଲ ମୋ ସହିତ, ବହୁନି ମେ ବ୍ୟତୀତାହାନି ଜନ୍ମାନି ତପର୍ଚା ଅର୍ଜୁନ, ତୁମେ ମଧ୍ୟ ମୋ ସହିତ ବହୁତ ଜନ୍ମ ନେଇସାରିଛ, ତାନ୍ୟଂ ବେଦ ସର୍ବାଣୀ ନା ତୁମ ବ୍ୟଥ ପରନ୍ତବ, ସେସବୁ ମୁଁ ଜାଣିଛି କିନ୍ତୁ ତୁମେ ଜାଣିନାହ। ଏ ହେଉଛି ଜୀବ ଆଉ ଭଗବାନ ଭିତରେ ହେଉଛି ତଫାତ। ତେଣୁ ଯେଉଁ ଜୀବ ଉନ୍ନତ ଜୀବ, ତାଙ୍କର ଶରୀରରେ ଅଗ୍ନିର ପରିମାଣ ଅଧିକା ରହିଲେ ଅଗ୍ନିରେ ରହିବେ, କିଛି ଅସୁବିଧା ନାହିଁ। ଆମ ଶରୀରରେ ମାଟିର ପରିମାଣ ଅଧିକା ରହିଛି, ତେଣୁ ମାଟିରେ ଆମେ ରହିଛେ, ଯାହାର ଶରୀରରେ ଜଳର ପରିମାଣ ଅଧିକା ରହିବ ସେ ଜଳରେ ରହିବ, ଜଳ ଯାହା ନବଲକ୍ଷାଣୀ, ଯାହାର ଶରୀରରେ ଆକାଶର ପରିମାଣ ଅଧିକ ରହିବ ସେ ଆକାଶରେ ରହିବେ, କ'ଣ କ୍ଷେ ଆକାଶ କ୍ଷେତ୍ର ଆକାଶରେ ସେ ରହିବେ, 10 ଲକ୍ଷାଣୀ 10 ଲକ୍ଷାଣୀ ପକ୍ଷୀଣା 10 ଲକ୍ଷାଣୀ। ଯଦି ସବୁଠି ଜୀବ ରହିବ ଆଉ ଅଗ୍ନି କ'ଣ ତାକୁ ପୋଡ଼ିଦେବ ନା କ'ଣ? ତେଣୁ ଭଗବତ ଗୀତାରେ ପ୍ରଥମେ ଭଗବାନ କହିଲେ, ନାନ୍ୟଂ ଛିନ୍ଦନ୍ତି ଶସ୍ତ୍ରାଣୀ ନାନ୍ୟଂ ଦହତି ପାବକ, ଇଏ ବସ୍ତୁ ଏଭଳି ରହିଛି ତାକୁ ପାବକ ବା ଅଗ୍ନି ତାକୁ ପୋଡ଼ିପାରିବ ନାହିଁ। ତେଣୁ ଆମର ଅଗ୍ନିର ପୋଷାକ ଆମେ କାହିଁ ଗ୍ରହଣ ନ କରିପାରିବା? ସେଠି ଯେଉଁମାନେ ଅଛନ୍ତି ସେମାନେ ଶରୀରରେ ଅଗ୍ନିର ପରିମାଣ ଅଧିକ ରହିଛି, ତେଣୁ ଅଗ୍ନି ସେଠି ରହିଛନ୍ତି, ଅଶେଷ ତେଜ ଆସୁଛି ଅଗ୍ନି। ତେଣୁ ଏଇ ଯେଉଁ ରହିଛନ୍ତି ସୂର୍ଯ୍ୟ ଭଗବତୀ ଭଗବାନ ଭଳି ତାଙ୍କର ଶକ୍ତି ରହିଛି, ସୂର୍ଯ୍ୟ ନାରାୟଣ ବୋଲି କୁହାଯାଏ, ଆଦିତ୍ୟ ଇଏ ଜଣେ ଆଦିତ୍ୟ, ବାର ଜଣ ଆଦିତ୍ୟ ରହିଛନ୍ତି, ଅଦିତ୍ୟଙ୍କର ପୁତ୍ର, ଏବଂ ସବୁଠାରୁ କନିଷ୍ଠ ଆଦିତ୍ୟ ହେଉଛନ୍ତି ଉପେନ୍ଦ୍ର ଭଗବାନ ବାମନ ଦେବ, ସବୁଠାରୁ ଜ୍ୟେଷ୍ଠ ଆଦିତ୍ୟ ହେଉଛନ୍ତି ବିବସ୍ୱାନ ସୂର୍ଯ୍ୟଦେବ, ବିବସ୍ୱାନ ଅର୍ଜମା ପୁଷା ତୋଷ୍ଟା ସବିତା ଭଗ, ଧାତା ବିଧାତା ଶକ୍ର ମିତ୍ର ଶକ୍ର ଉରୁକମ, ଧାତା ବିଧାତା ବରୁଣ ମିତ୍ର ଶକ୍ର ଉରୁକମ, ଇଏ ହେଉଛି ଦ୍ୱାଦଶ ଆଦିତ୍ୟ, ବାର ଜଣ ଆଦିତ୍ୟ ଦେବତା, ଶ୍ରେଷ୍ଠ ଦେବତା ଏମାନେ। ତେଣୁ ସୂର୍ଯ୍ୟ ସେହିଭଳି ଭାବରେ ଭଗବାନ ଭଳି ଶକ୍ତି ରହିଛି। ଭଗବତୀ ଉଦିତେ ସୂର୍ଯ୍ୟେ, ଉଦୟ ହୋଇଗଲେ ବର୍ତ୍ତମାନ ସମୟ ଆସିଗଲା, ଭଗବତୀ ଉଦିତେ ସୂର୍ଯ୍ୟେ ନନ୍ଦଦ୍ୱାରୀ ବ୍ରଜୌ କଷ, ବ୍ରଜବାସୀମାନେ ଦେଖିଲେ ନନ୍ଦଙ୍କ ଦ୍ୱାର ଉଚ୍ଚା ସ୍ଥାନ ରହିଛି ପାହାଡ଼ ଉପରେ, ନନ୍ଦ ନନ୍ଦାଳୟ ରହିଛି ପାହାଡ଼ ଉପରେ ରହିଛି, ତେଣୁ ସମସ୍ତେ ଦେଖିପାରିବେ, ଯିଏ ଯେଉଁଠି ଥିଲେ ବି ଦେଖିପାରିବେ। ସେଥିପାଇଁ ମନ୍ଦିର ଉଚ୍ଚା କରାଯାଏ, ମନ୍ଦିର କାହିଁକି ଉଚ୍ଚା କରାଯାଏ, ବହୁତ ଦୂରରୁ ଜଣେ ଦେଖିପାରିବ, ବହୁତ ଦୂରରୁ ଜଣେ ଦେଖିପାରିବ ପତାକା, କେବଳ ପତାକାକୁ ଦେଖିଲେ ନୀଳଚକ୍ରକୁ ଦେଖିଲେ ଭଗବାନଙ୍କୁ ଦର୍ଶନ ହେଲା, ମହାପ୍ରଭୁ କହିଲେ ଜଗନ୍ନାଥ ରହିଛି, ଉଚ୍ଚା ହେଇଛି। କାରଣ କ'ଣ ନା ବହୁତ ଦୂରରୁ ଦେଖିବେ, ସମସ୍ତଙ୍କୁ ସୁଯୋଗ ଦିଆଯିବ ଦର୍ଶନ କରିବା ପାଇଁ, ବହୁତ ଦୂରରୁ ଦେଖାଯିବ ଜଗନ୍ନାଥ ମନ୍ଦିର ଯେଉଁ ରହିଛି, ବହୁତ ଦୂରରୁ ଦେଖିଥିଲେ ମହାପ୍ରଭୁ ଯାଇଥିଲେ, ଯେତେବେଳେ ପହଞ୍ଚିଲେ ସନ୍ୟାସ ନେଇକରି ଗ୍ରହଣ କଲେ, ଚବିଶ ବର୍ଷ କାଳ ନବଦ୍ୱୀପରେ କଟେଇଲେ, ପୁଣି ଚବିଶ ବର୍ଷ ଆସି ଆମ ଓଡ଼ିଶାରେ ରହିବେ, ପ୍ରଥମେ ଦେଖିଥିଲେ ଅଷ୍ଟ ଅଠର ନଳା ରହିଛି ବାଟରେ, ବାଟ ମଙ୍ଗଳା ଦେଖିବା ଅଠର ନଳା ରହିଛି ଗୀତ, ପାଞ୍ଚମନ ଏକ ସହିତ ନରେନ୍ଦ୍ର ସ୍ନାନ କରିବା, ଚକା ମନ ଚାଲ ଯିବା, ଛକା ନୟନ ଚକା ନୟନ ଦେଖିବା, ତେଣୁ ଚକା ଆସି ଯେଉଁ ଦେଖିଲେ ନୀଳଚକ୍ରକୁ ଦେଖିଦେଲେ ମହାପ୍ରଭୁଙ୍କ ଭାବ ଆସିଗଲା, ବିରକ୍ତ ହେଲେ ନନ୍ଦ ନିତ୍ୟାନନ୍ଦ ପ୍ରଭୁ, ଅନ୍ୟମାନେ ଥିଲେ ମୁକୁନ୍ଦ ଇତ୍ୟାଦି ଚନ୍ଦ୍ରଶେଖର ଏମାନେ ସବୁ ଥିଲେ ତାଙ୍କ ସହିତ, କାରଣ ନିତ୍ୟାନନ୍ଦ ପ୍ରଭୁ ଭାଙ୍ଗିଦେଲେ ତାଙ୍କ ଦଣ୍ଡଭଙ୍ଗା ଲୀଳା ରହିଛି ପରମ ଗମ୍ଭୀର, ଦଣ୍ଡଭଙ୍ଗା ଲୀଳା ହେଉଛି ପରମ ଗମ୍ଭୀର, ସେହି ବୁଝେ ଦୁଆର ପଦେ ଭକ୍ତି ଯାହାର ଧୀର, ସେ ବୁଝିବ ସେ ଲୀଳାକୁ ଯାହାର ନିତ୍ୟାନନ୍ଦ ଏବଂ ଚୈତ୍ୟାନନ୍ଦ ଚୈତନ୍ୟ ମହାପ୍ରଭୁଙ୍କ ପାଖରେ ଭକ୍ତି ରହିଛି, ଧୀର ଭକ୍ତି, ସେମାନେ ବୁଝିବେ। ମହାପ୍ରଭୁ କହିବେ ତୁମେ ଯିବ ନା ମୁଁ ଆଗେ ଯିବି, ମୁଁ ତୁମ ସାଙ୍ଗେ ଯିବି ନାହିଁ, ନା ପ୍ରଭୁ ଆପଣ ଆଗରେ ଯାଆନ୍ତୁ। ମହାପ୍ରଭୁ ଚାଲିଲେ ଦୂରୁ ଦୂରୁ ପଳେଇଗଲେ, ଭଗବାନ ସେ ଯେ ପହଞ୍ଚିଗଲେ ମନ୍ଦିରରେ ପହଞ୍ଚିଗଲେ, ନୀଳଚକ୍ର ଭଗବାନଙ୍କର ଭଳି, ସିଏ ନୀଳଚକ୍ର ହେଉଛି ଭଗବାନ ପ୍ରତୀକ, ଭଗବାନ ନ ଦେଖିପାରିଲେ ମଧ୍ୟ ନୀଳଚକ୍ର ଦେଖିଲେ ଭଗବାନ ଦର୍ଶନ ହୋଇଗଲା, ମହାପ୍ରଭୁ କହିଛନ୍ତି ସେ କଥା। ତେଣୁ ଆଜି ଯେତେବେଳେ ପହଞ୍ଚିଗଲେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରି ଭଗବାନ ତାଙ୍କୁ ଶ୍ୟାମଚନ୍ଦ୍ର ରୂପେ ଦର୍ଶନ ଦେଲେ, ଆମେ ଯେଉଁ ଚାହୁଁଛେ ଭଗବାନ ଦର୍ଶନ କରିବା, କ'ଣ ଆମର ଶକ୍ତି ରହିଛି ଭଗବାନ ଦର୍ଶନ କରିବା ପାଇଁ। ଥରେ ଜଣେ ଥିଲେ ସୁରଦାସ, ଜଣେ ଚକ୍ଷୁ ନାହିଁ ତାଙ୍କର କିନ୍ତୁ ଭକ୍ତ ସିଏ, ଆମର ପଢ଼ୁଥିଲା ବେଳେ ଯେଉଁ ମାୟପୁର ପଢ଼ୁଥିଲା ବେଳେ ଭକ୍ତି ଶାସ୍ତ୍ର କରୁଥିଲା ବେଳେ ଜଣେ ଥିଲେ ଭକ୍ତ, ଆସିଥିଲେ ଆମର ଏଇଠିକି ଆସିଥିଲେ, ଆମେ ତାଙ୍କୁ ଲେଖିକି ଦେଲୁ, ସମସ୍ତଙ୍କୁ ମାଗିଲୁ କିଛି ପଇସା ଦିଅ ଆମକୁ, କରୋନା ପାଇଁ ଆମେ ଆଫେକ୍ଟେଡ଼, ସେ ପଠେଇଦେଲେ ଦଶ ହଜାର ପଠେଇଦେଲେ, ଦେଖ ମୁଁ ଚିନ୍ତା କରିଲି କିଛି ପଇସା ଦେବେ ବୋଲି, ଦୁଇ ଭାଇ ଦେଇଦେଲେ ପାଞ୍ଚ ପାଞ୍ଚ ଦଶ ହଜାର ଦେଇଦେଲେ, କହିଲେ ଆଉ ଦେବୁ, ତାଙ୍କର କିଛି ନାହିଁ ସୋର୍ସ ଅଫ୍ ଇନକମ୍ ଦେଇଦେଲେ, କିନ୍ତୁ ସେ ଚକ୍ଷୁ ଅନ୍ଧ ନାହିଁ କିନ୍ତୁ ଭଗବାନ ଦର୍ଶନ କରନ୍ତି, ଭଗବାନଙ୍କର ଆଣିଥିଲେ ବିଗ୍ରହ ଆଣିଥିଲେ, ଗୌରନେତାଙ୍କୁ ଆଣିଥିଲେ ରକ୍ଷା ପୂଜା କରୁଥିଲେ ସିଏ, ତେଣୁ ସେ ଜଣେ ଯାଇଥିଲେ ଭଗବାନ ବାଙ୍କବିହାର ଦର୍ଶନ କରିବା ପାଇଁ, ଅନ୍ୟମାନେ ଦେଖି ହସୁଛନ୍ତି ଅନ୍ଧ କ'ଣ ଦେଖିବ, ପଚାରିଦେଲେ ମହାରାଜ ସୁରଦାସ ମହାରାଜ ଆପଣ କ'ଣ ଦେଖୁଛନ୍ତି ଭଗବାନଙ୍କୁ, ଆସୁଛନ୍ତି କ'ଣ ଦେଖିବେ, ନା ମୁଁ ଅନ୍ଧ ପ୍ରକୃତରେ ମୁଁ ଅନ୍ଧ, ମୋର ଦେଖିବାର ଶକ୍ତି ନାହିଁ, କିନ୍ତୁ ଭଗବାନ ଅନ୍ଧ ନୁହନ୍ତି ତ, ଭଗବାନ ଚକ୍ଷୁ ଅଛି ତ, ମୁଁ ନ ଦେଖିଲେ କ'ଣ ଭଗବାନ ମୋତେ ଦେଖିବେ, ଏଇ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ସେମାନେ, ଆଜି ଦେଖି ଆମେ କ'ଣ ଭଗବାନ ଦର୍ଶନ କରିପାରୁଛେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଆମେ ଭଗବାନ ଦର୍ଶନ କରିପାରିବା ନାହିଁ କିନ୍ତୁ ଭଗବାନ ଆମକୁ ଦର୍ଶନ କରିବେ, ଏଇଭଳି ଭାବରେ ଏହି ଧାରଣା କରିବା, ଆମର ଶକ୍ତି ନାହିଁ ଚକ୍ଷୁ ନାହିଁ, ଅଥବା ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ଇନ୍ଦ୍ରିୟ, ଭଗବାନ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ଏଇ ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବା ନାହିଁ, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଅଧକ୍ଷଜ, କିନ୍ତୁ ଭଗବାନ କୃପା କରି ଦର୍ଶନ ଦିଅନ୍ତି, ଭଗବାନ ଦର୍ଶନ ଦିଅନ୍ତି, ମହାପ୍ରଭୁ ଦର୍ଶନ ଦେଲେ କିଭଳି ଭାବରେ ଶ୍ୟାମ ସୁନ୍ଦର ରୂପରେ ବଂଶୀ ଧାରଣ କରି, ଶ୍ୟାମ ସୁନ୍ଦର ବଂଶୀ ଧାରଣ କରିଛନ୍ତି, ଦର୍ଶନ ଦେଇଦେଲେ ହା ମୋର ପ୍ରଭୁ କହି ଧାଇଁଗଲେ ଭଗବାନ ଚୈତନ୍ୟ ମହାପ୍ରଭୁ, ଏବଂ ମୂର୍ଚ୍ଛା ହୋଇଗଲେ ଧ୍ୱଂସ, ଆଜି ସବୁ ଶୁଣୁଥିଲେ ଧ୍ୱଂସ ଯଦି ମୂର୍ଚ୍ଛା, ଏ ଭାବ ସତ୍ୟସାଧିକ ବିକାର ଧ୍ୱଂସ, ମୂର୍ଚ୍ଛା ହୋଇଯିବେ ସେମାନେ, ମୂର୍ଚ୍ଛା ହୋଇଗଲେ ପଣ୍ଡା ମାନେ ଭାବିଲେ ଗୋଟେ ପାଗଳଟି କୁଆଡ଼େ ପଳାଇ ଆସିଲା କହି ବାଡ଼ିଆ ପାଇଁ ବସିଲେ ଯେତେ ଧରିକି ବସନ୍ତି ସେମାନେ ଦୈବ କହିଲେ ଭଗବାନ ସିଏ ରାଜା ଥିଲେ ପ୍ରତାପ ବୁଦ୍ଧ ତାଙ୍କର ପଣ୍ଡିତ ଯିଏ ବିଦ୍ୱାନ ତାଙ୍କ ପୁରୋହିତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଭଗବାନ ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କର କ'ଣ ଅବତାର ସିଏ ମନା କରିଦେଲେ ସେ ଜାଣିଛନ୍ତି ବିଦ୍ୱାନ ବ୍ୟକ୍ତି ବୃହସ୍ପତି ସିଏ ମନା କରିଦେଲେ ତାଙ୍କୁ ନେଇଗଲେ ତାଙ୍କ ଗୃହକୁ ଏସବୁ ଲୀଳା ସବୁ ରହିଛି ଆମେ ସେଇଟା କହିବା ନାହିଁ ଏଇ ସୂର୍ଯ୍ୟ ଯେଉଁ ରହିଛନ୍ତି ମନ୍ଦିର କଥା କାହିଁକି ପଡ଼ିଲା ମନ୍ଦିର ହଁ ସେଥିପାଇଁ ମଙ୍ଗର ଏତେ ଉଚ୍ଚର ହଁ ଏଇଟା କାହିଁକି ଲିଙ୍କ୍ଟା କ'ଣ କ'ଣ ଲିଙ୍କ୍ ନୀଳଚକ୍ର ଲିଙ୍କ୍ କ'ଣ କାହିଁକି କରାଯାଏ କାହିଁକି କାହିଁକି ଆସିଲା ପଏଣ୍ଟଟା କାହିଁକି ଆସିଲା ନନ୍ଦ ମହାରାଜ ତାଙ୍କର ଉଚ୍ଚା ପର୍ବତ ରହିଛି ଉଚ୍ଚା ପର୍ବତରେ ତା ଉପରେ ତାଙ୍କର ଆସନ ରହିଛି ତାଙ୍କର ଗୃହ ରହିଛି ସମସ୍ତେ ବ୍ରଜକୋ ସା ସୂର୍ଯ୍ୟ ଭଗବତୀ ଉଦିତ ସୂର୍ଯ୍ୟ ନନ୍ଦଦ୍ୱାରୀ ବ୍ରଜକୋ ନନ୍ଦଦ୍ୱାର ଦେଖିଦେଲେ ଗୋଟେ ବିରାଟ ସୁନ୍ଦର ରଥ ରହିଛି ବ୍ରଜକୋଷ ସବୁ ବ୍ରଜବାସୀମାନେ ଦେଖିଲେ ବହୁତ ଦୂରରୁ ଦେଖିପାରିବେ ଉଚ୍ଚା ସ୍ଥାନ ରହିଛି ତାଙ୍କର ତେଣୁ ସବୁ ଦେଖିଦେଲେ ନହେଲେ କେମିତି ଦେଖିପାରିବେ ସମସ୍ତେ ପାଖାପାଖି ଯିଏ ରହିଥିବେ ଦେଖିବେ ନହେଲେ କେମିତି ବ୍ରଜକୋଷ ବ୍ରଜବାସୀମାନେ ସମସ୍ତେ ଦେଖିଲେ ଏତେ ଉଚ୍ଚା ତାଙ୍କର ଗୃହ ରହିଛି ତା ସାମ୍ନାରେ ରହିଛି ରଥ ସାମ୍ନାରେ ରହିଛି ଚିଚି କରୁଛି ସୂର୍ଯ୍ୟ କିରଣ ପଡ଼ିଲେ ଇଏ ସାମାନ୍ୟ ସୁନା ନୁହଁ ବହୁତ ପିଓର ସୁନା ଭଗବାନଙ୍କ ରଥ ସିଏ ଚିକ୍ 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 କରିବ ପୁରା ଝାକି ଝଳସି ଯିବ ତେଣୁ ଯେଉଁ ଝଲସି ଝଲସି ଯାଉଛି ଆଖି ଝଲମଳ ହେଇଯାଉଛି କ'ଣ କ'ଣ ହେଲା କ'ଣ ଏମିତି କହୁ ଦେଖିଲା ଦେଖିଲା ବେଳକୁ ନନ୍ଦଦ୍ୱାରରେ ନନ୍ଦଦ୍ୱାରୀ ବ୍ରଜକୋଷ ନନ୍ଦଙ୍କ ଦ୍ୱାରରେ ରହିଛି ବ୍ରଜକୋଷମାନେ ବ୍ରଜକୋଷ ଦେଖିଲେ ଦୁଷ୍ଟୁହା ରଥଂ ସାତ କୌଙ୍ଗମ୍ ଏ ରଥକୁ ଦେଖିଲେ ସୁବର୍ଣ୍ଣର ରଥ ଏ ରଥ ଥରେ ଆଣିକି ଆସିଥିଲେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି 38 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି 38 ଅଧ୍ୟାୟରେ ଆସିବେ କିଏ ଆସିବେ ଅକ୍ରୁର ସେ ରଥ ଆଣିକି ଆସିଥିଲେ ସେ ରଥ କଂସ ବ୍ୟବହାର କରିନାହାନ୍ତି ଯଦି ଫାର୍ଷ୍ଟ ଟାଇମ୍ ସେଇଟା ଦେଲେ ଅକ୍ରୁରଙ୍କୁ ଦେଲେ ଯାହା କୃଷ୍ଣ ବଳରାମକୁ ଆଣିବେ ଭଗବାନ ବ୍ୟବସ୍ଥାରେ ଏଭଳି ସେ ନିଜେ ତିଆରି କରି ସେ ନିଜେ ଉପଭୋଗ କରିବେ ଆଜିର ଇଏ ଥିଲା ସେଇଟା ଆଜିର ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବା ପାଇଁ ୱି ଆର୍ ମିଟ୍ ଫର୍ ଏନ୍ଜୟମେଣ୍ଟ ଆମେ ହେଉଛି ଆନନ୍ଦ ବିଗ୍ରହ ନା ସଚ୍ଚିଦାନନ୍ଦ ସଚ୍ଚିଦାନନ୍ଦଙ୍କର ଆମେ ଅଂଶ ଆମେ ହେଉଛେ ଆନନ୍ଦ ଆମେ ଚାହୁଁଛେ ଆନନ୍ଦ ୱି ଆର୍ ମିଟ୍ ଫର୍ ଏନ୍ଜୟମେଣ୍ଟ କିନ୍ତୁ ଆମେ ଜାଣିନେ କେମିତି ଏନ୍ଜୟ କରିବା ଜାଣିନାହିଁ ସବୁ ସେଥିପାଇଁ ବିଭିନ୍ନ ପ୍ରକାର ସୁଖ କ'ଣ କ'ଣ ଯେଉଁ ରହିଲେ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବିଦୁର ଏକଥା କହିଲେ ସମସ୍ତେ ଚାହୁଁଛନ୍ତି ସୁଖ ପାଇବା ପାଇଁ କରନ୍ତି ଲୋକେ କିନ୍ତୁ ସେମାନେ ସୁଖ ପାଇପାରୁନାହାନ୍ତି ସୁଖ ପାଇପାରୁନାହାନ୍ତି ବରଂ ବା ସୁଖ ପାଇପାରୁନାହାନ୍ତି ବା ଦୁଃଖରୁ ମଧ୍ୟ ନିବୃତ୍ତି ହେଇପାରୁନାହାନ୍ତି ସୁଖାୟ କର୍ମାଣି କରୋତି ଲୋକେ ନାଥେଇ ସୁଖଂ ବା ନଦୁପାରମଂ ବା ବିନ୍ଦିତ ଭୂୟା ତଥୈବ ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବଦେନା ଦେଖ କେତେ କୋଟି ଲୋକ ହେଲେଣି 125 କୋଟି ଉର୍ଦ୍ଧ ହେଲେଣି ନା କେତେ 130 କୋଟି ଲୋକ ହେଲେଣି ଗୋଟିଏ ଲୋକ ବାହାର କରିଦେବ ଯିଏ ଚାହୁଁଛି ନା ମୁଁ ଦୁଃଖ ପାଇବା ପାଇଁ ଚାହୁଁଛି ଗୋଟିଏ ଲୋକ ବାହାରିବେ 130 କୋଟି ଲୋକରେ ସମସ୍ତେ ଚାହୁଁଛନ୍ତି ସୁଖ ସୁଖାୟ କର୍ମାଣି କରୋତି ଲୋକେ ସବୁ ଲୋକମାନେ କରୁଛନ୍ତି ସୁଖ ପାଇଁ କରୁଥିଲେ କିନ୍ତୁ ନ ତେଇ ସୁଖଂ ସେମାନେ ସୁଖ ପ୍ରାପ୍ତ ହେଇପାରିଲେ ନାହିଁ ବା ଅନ୍ୟ ଉପାରମ ବା ଦୁଃଖରୁ ମଧ୍ୟ ନିବୃତ୍ତି ହେଇପାରିଲେ ନାହିଁ କ'ଣ ହେଲା ତାଙ୍କର ବିନ୍ଦେତ ଭୂୟ ତତେବ ଦୁଃଖଂ ଆହୁରି ଅଧିକରୁ ଅଧିକ ସେମାନେ ଦୁଃଖ ପାଇଲେ ଦଦତ୍ର ଯୁକ୍ତଂ ଭଗବାନ ବଦେନ ଆମେ ଜାଣିବାର ଅଛି କେମିତି ସୁଖ ପାଇବା ସୁଖ ପ୍ରାପ୍ତିର ଉପାୟ କ'ଣ ସୁଖ ପ୍ରାପ୍ତିର ଉପାୟ ଜାଣିନାହାନ୍ତି ଲୋକମାନେ ବୁଲୁଛନ୍ତି ମାୟା ମୁଖ ପଛେ ଧାଉଁଛନ୍ତି ମାୟା ମୁଖ ପଛେ ଧାଉଁଛନ୍ତି ଶୋଷ ହେଇକି ମୃତ୍ୟୁବରଣ କରିଯାଉଛନ୍ତି ମାୟା ମୁଖ ପଛେ ଧାଇକିରି ହେଇପାରିଲା ନାହିଁ ମୃତ୍ୟୁ ସମୟରେ ଭାବୁଛନ୍ତି ଏମିତି ହେଲା ପୁଣି ଏମିତି କଲେ ପାଇବି ଆନନ୍ଦ ପାଇବି ଏଇଭଳି ଭାବରେ ବହୁ କାଳ ଜନଆଦି ବହିର୍ମୁଖ ଯିବ ଭଗବାନ ଭୁଲି ଆମେ ଚାହୁଁଛୁ ଆନନ୍ଦ ପାଇବା ପାଇଁ ତେଣୁ ଏ ଯେଉଁ ରହିଛି ସମସ୍ତେ ଚାହୁଁଛୁ ସୁଖ ପାଇଁ କିନ୍ତୁ କେହି ସୁଖ ପ୍ରାପ୍ତ ହେଇପାରୁନାହାନ୍ତି କ'ଣ ପାଇଁ ଏକଥା ଆସିଲା ସୁଖ ଚିକ୍ 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 କରୁଛି ସୁନା ଚିକ୍ ଚିକ୍ କରୁଛି ସବୁ ଆସି ପହଞ୍ଚିଗଲେ କ'ଣ ଏଇଠି ଚିକ୍ ଚିକ୍ ହେଉଛି କ'ଣ ପାଇଁ ଦେଖିଲେ ଦୁଷ୍ଟୁଆ ରଥଂ ସାତ କମ୍ବ କିଏ କଂସ କଂସ ଚାହୁଁଥିଲା ସେଇଭଳି ଭାବରେ ଉପଭୋଗ କରିବ, କଂସ ଚାହୁଁଥିଲା ସେ ଉପଭୋଗ କରିବ, କରିଥିଲା ସୁନାର ରଥ ତିଆରି କରିଥିଲା, କିନ୍ତୁ ବସିନଥିଲା କି ବସିପାରିଲା ନାହିଁ, ତା ଜୀବନରେ ବସିପାରିଲା ନାହିଁ। ଗୋଟେ କଥା ଅଛି, ଦ୍ୟାଟ୍ ଇଜ୍ ଏ ପ୍ରୋଭର୍ବିଆଲ୍ ଗ୍ୟାପ୍ ଗୋଟେ ରହିଛି। ଚା ଚା ଚା'ର ଉଦାହରଣ ରହିଛି, ଚା କପ୍ରେ ଚାହା ପିଇବେ ଆଉ ପାଟି ଲିପ୍ ରହିଛି, ଟିପ୍ ଅଫ୍ ଦି କପ୍ ଆଣ୍ଡ ଲିପ୍, ତା ଦେହରେ ଗୋଟେ ଗ୍ୟାପ୍ ରହିଛି, ଗ୍ୟାପ୍ ରହିଛି। ଚାହାଟା ଅଛି, ହଁ ପିଇଦେବିନି କ'ଣ, ଚାହାଟା ଅଛି ମାନେ ପିଇଦେବି ନା, ନା ଏମିତି ହେଲା। ରାଜା ଜଣେ ଚିନ୍ତା କରୁଥିଲେ, ଚାହା ଅଛି ମାନେ ମୁଁ ପିଇଦେବି ନା, ଆଉ କ'ଣ ପିଇପାରିବି ନାହିଁ, ଏମିତି କ'ଣ ହେଇପାରିବ ଅବସ୍ଥା ନା, ହଁ ହେଲା। ପିଇବା ପୂର୍ବରୁ ନଲା ବେଳକୁ ଆସିଗଲା ଶବ୍ଦ, ଆସିଗଲା ସା ମଣିମା ମଣିମା, ଆସିଗଲେ କ'ଣ ଶତ୍ରୁ ଆସିଗଲା, ଶୀଘ୍ର ଧାଇଲେ, ଆଉ ଚା ପିଇପାରିଲେନି, ଫିଙ୍ଗିଦେଲେ ସେଇଠି, ପିଇପାରିଲେ ନାହିଁ ଧାଇଲେ, ମୃତ୍ୟୁବରଣ କଲେ ଯାଇକିରି। ପ୍ରୋଭର୍ବିଆଲ୍ ଗ୍ୟାପ୍ ବିଟୁଇନ୍ ଦ ଟିପ୍ ଅଫ୍ ଦି କପ୍ ଆଣ୍ଡ ଲିପ୍ ରହିଛି, ଇଏ ଗୋଟେ ପ୍ରୋଭର୍ବ ରହିଛି। ତେଣୁ ସେଇଭଳି ଭାବରେ କଂସ ତିଆରି କରିଥିଲା, ରାବଣ ମଧ୍ୟ ଯୋଜନା କରିଥିଲା, ରାବଣ ଯୋଜନା ହେଇପାରିଲା ନାହିଁ, ସ୍ୱର୍ଗକୁ ତିଆରି କରିଦେବ, ସିଡ଼ି ତିଆରି କରିଦେବ, ସ୍ୱର୍ଗକୁ ତିଆରି କରିଦେବ, ଏ ଯେଉଁ ନିୟମ ରହିଛି ସେ ନିୟମକୁ ମାନିବି ନାହିଁ, ମୁଁ ମୋର ମନ ଇଚ୍ଛା କରିବି। ସେମିତି ଇସ୍କନରେ ମଧ୍ୟ ନିୟମ ରହିଛି, ଆମେ ଯଦି ଇସ୍କନର ନିୟମ ନ ମାନି କରିବା ତାହେଲେ ସେଇ ଫଳ ଭୋଗିବା, ଯାହା ରାବଣ ଭୋଗିଥିଲା, ଯାହା କଂସ ଭୋଗିଥିଲା, ଆମେ ମଧ୍ୟ ସେ ଭୋଗିବା। ମନ୍ଦିର ଭିତରେ ରହିକରି ମଧ୍ୟ, ମନ୍ଦିର ଭିତରେ ରହିଛି, ନିୟମ ରହିଛି, ପ୍ରଭୁପାଦ ନିୟମ କରିଛି, ମନ ମନ କରିନାହାନ୍ତି, ସାଧୁ ଶାସ୍ତ୍ର ଗୁରୁ ଏସବୁ ରହିଛି, ଜ୍ଞାନ ଆସୁଛି, ସେଇ ଅନୁସାରେ ନିୟମ ରହିଛି, ଆମେ ନିୟମ ମାନିବା ନାହିଁ, ଆମେ ଫଳ ଭୋଗିବା। ଏତେ ବର୍ଷ ଯାଏଁ କ'ଣ ଜନ୍ମ ଜନ୍ମ ବିତିଗଲେ ମଧ୍ୟ ହେଇପାରିବ ନାହିଁ, ଆଉ ସିଦ୍ଧି ଆଉ ବର୍ଣ୍ଣନା କରାଯାଇଛି, ଆଉ ନିୟମ ରହିଛି। ସେଇଭଳି ଭାବରେ କଂସ ଚିନ୍ତା କରିଥିଲା, ଏତେ ସୁନାର ଉପଭୋଗ କରିବ, ସେ ସୁନାର ରଥଟି ତିଆରି କରିଥିଲା କିନ୍ତୁ ବ୍ୟବହାର କରିପାରିଲା ନାହିଁ। ଆସି ନାରଦ ମୁନି କହିଦେଲେ, ମହାରାଜ ଆପଣ କ'ଣ ସୁନା ରଥ ବସିବେ, ଏ ବର୍ତ୍ତମାନ ଶତ୍ରୁ ଆସିଗଲାଣି, ଶତ୍ରୁ ପ୍ରବଳ ହେଇଗଲାଣି, ନା କ'ଣ ନା ତୁମ ଶତ୍ରୁ କିଏ ଜାଣିନ, ଦେବକୀଙ୍କର ଅଷ୍ଟମବର୍ଣ୍ଣ କିଏ ଜାଣିନ, ନା କିଏ ନା ନନ୍ଦ ମହାରାଜ ପୁଅ ପରା କୃଷ୍ଣ, ଏ ବସୁଦେବ ନେଇକି ଛାଡ଼ିକି ଆସିଥିଲେ, ଏଭଳି ଭାବରେ କଥା। କଂସ ଚିନ୍ତା କରିଥିଲା, ନନ୍ଦ କ'ଣ ସୁବର୍ଣ୍ଣ ରଥରେ ବସି ବୁଲିବ, କେତେ ଆନନ୍ଦ ଉପଭୋଗ କରିବ, ଏକଥା ଯଦି ଶୁଣିଥିଲା ନାରଦ ମୁନି ଠୁ ସାଙ୍ଗେ ସାଙ୍ଗେ ଖଡ଼ଗ ବାହାର କଲା, ହତ୍ୟା କରିବ, ତାଳି ମାରିଦେଲା, ଆସି ପହଞ୍ଚିଗଲେ ଦଶ, ଆସି ପହଞ୍ଚିଗଲେ ସେବକ ଦ୍ୱାରୀ ସବୁ ରହିଛନ୍ତି, କ'ଣ ମହାରାଜ ଥରୁଛନ୍ତି, କ'ଣ ଭୁଲ ହେଇଗଲେ କି ଆମର, ନା ବୁଲାଓ ବସୁଦେବକୁ, ବୁଲାଓ ବସୁଦେବକୁ ଡାକ, ସେ ଗଲେ ନାରଦ ମୁନି ଚୁପ୍ଚ ରହିଛନ୍ତି, କିଛି କହୁନାହାନ୍ତି, ବସୁଦେବ ଧାଇ ବୁଲେଇବ କ'ଣ, ଧରିକି ଟାଣି ଟାଣିକି ଟାଣି ଟାଣିକି ନେଇ ଆସିବେ ପୁରା, ବସୁଦେବ ଥରୁଛନ୍ତି, ସାଙ୍ଗେ ସାଙ୍ଗେ ୱାନ୍ ଟୁ ଥ୍ରୀ କରିକି ଚୋଟ ମାରିଥାନ୍ତି ତାକୁ ଖଣ୍ଡରେ, ନାରଦ ମୁନି କହିଲେ ରୁକୋ କ'ଣ ହେଲା, ନା ତାକୁ ମାରିଲେ କ'ଣ ହେବ, ତୁମର କାର୍ଯ୍ୟ ସିଦ୍ଧି ହେଇପାରିବ ନାହିଁ, କେମିତି ତାଙ୍କୁ ମାରିଲେ କଂସ ଏ କୃଷ୍ଣ ପଳେଇଯିବେ, ତାଙ୍କୁ ଜାଣିପାରିବ ନାହିଁ, ଧରିପାରିବ ନାହିଁ, ତାଙ୍କୁ ବନ୍ଦୀ କରି ରଖ, କୃଷ୍ଣଙ୍କୁ ଆଣ, ଏଇ ରଥ ଯେଉଁ ସୁନା ରଥ କରୁଛ ବସିବା ପାଇଁ ସେଇଟା ପଠାଅ, ତୁମେ ପରେ ବସିବ, ଆଗ ପଠାଅ ସେଇଟାକୁ, ସୁନା ରଥ ପଠାଅ, ତାଙ୍କୁ ଆଣ। ତେଣୁ କଂସ ଚିନ୍ତା କଲା, ସତ କଥା ତ ଅକ୍ରୁରକୁ ଯାଇ କହିଦେଲା, ଏଇ ଯେଉଁ କଂସ ରହିଛି ସୁନ୍ଦର ରଥ ରହିଛି, ଦେଖିଦେଲେ ତ ଛୋଟ ପିଲା ସେମାନେ ପଳେଇ ଆସିବେ, ଆଉ କ'ଣ ମୁଁ ତାଙ୍କୁ ବ୍ୟବସ୍ଥା କରି ମାରିବି ଏଇଠି, ଆଉ ସବୁପ୍ରକାର ବ୍ୟବସ୍ଥା କରିଦେଲା, ବହୁତ କଥା ରହିଛି, ଆମେ ସେଇଟାକୁ ଏତେ ବିସ୍ତାର କରିବା ନାହିଁ। ତେଣୁ ଏଇ ରଥକୁ ଆଣିକି ଆସିଥିଲା ଅକ୍ରୁର, ଏଇ ରଥକୁ ଆଣିକି ଆସିଥିଲା, ଭାଗବତମର ଦଶମ ସ୍କନ୍ଧ 36 ଅଧ୍ୟାୟରେ ଏସବୁ କଥା ଲୀଳା ବର୍ଣ୍ଣନା କରାଯାଇଛି। 38 ଅଧ୍ୟାୟରେ ଆସିଲେ ଅକ୍ରୁର, ଏଇ ଯେଉଁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ସେ ଆସିଲେ, ଏକାଦଶୀ ତିଥିରେ ଖବର ଦେଲେ, ନାରଦ ମୁନି ଖବର ଦେଲେ, ଦ୍ୱାଦଶୀ ତିଥିରେ ପାରଣା କରିନାହାନ୍ତି ଅକ୍ରୁର, ପାରଣା କରିନାହାନ୍ତି, ପଳେଇ ଆସିଲେ ଭୋର ଭୋର, ଆସିଗଲେ ଆସିଗଲେ ଭାବ ବାଟରେ ଭାବୁଛନ୍ତି କୃଷ୍ଣଙ୍କର ମନୋରଥ, ଏ ମନୋରଥ କୃଷ୍ଣଙ୍କର ମନୋରଥ, ଏ ଅକ୍ରୁରଙ୍କ ମନୋରଥ ଏବଂ ଉଦ୍ଧବଙ୍କ ମନୋରଥ, ଆମେ ତ ଦେଖିବା, ଆମେ କହିଥିଲୁ ତାରେ ଉଦ୍ଧବଙ୍କ ମନୋରଥ ଅକ୍ରୁରଙ୍କ ଠାରୁ ଆହୁରି ଉନ୍ନତ, ଆହୁରି ଉନ୍ନତ ଅକ୍ରୁରଙ୍କର। ସେ ଅକ୍ରୁର ଆଣିକି ଆସିଥିଲେ, ରାତି ସନ୍ଧ୍ୟା ହୋଇଗଲା, ସନ୍ଧ୍ୟା ହୋଇଗଲା, ସନ୍ଧ୍ୟାବେଳେ ସବୁ ଆମେ ସବୁ ବର୍ଣ୍ଣନା କରିଯାଏ, ସେଇଟା କହିବା ନାହିଁ। ସେଇ ରଥ ଆଣିକି ଆସିଥିଲେ, କୃଷ୍ଣଙ୍କୁ ନେଇଯାଇଥିଲେ, କୋଇଲି ଲୋକେ ସବ ଯେ ମଥୁରାକୁ ଗେଲା, କାହା ବୋଲେ ଗେଲା ପୁତ୍ର ଲେଉଟି ନଇଲା, ଲୋ କୋଇଲି ଲ লোকে মথুরা কু গেলা। এইভাবে ভাবে কংস অক্রুর আসছিলা নেকি পড়াইছিলা কন্দন করুলে দশম স্কন্ধ অনচাশ অধ্যায় বর্ণনা করা যাইছি। গোপীমান কন্দন করুলে বিশ্রুজ লজ্জা রুদুষ্ম সুষ্ম সুস্বর বহুত লজ্জা ত্যাগ করে উচ্চ স্বরের গান করুলে কণ গোবিন্দ দাম দর মাধবেতি গোবিন্দ দাম দর মাধবেতি শ্রীকৃষ্ণ গোবিন্দ হরে হে না নারায়ণ বাসুদেব জিয়ে দিবস মৃতমেশ দেব গোবিন্দ দাম। আজি গোপীমানে দেখিদেলে হন চিক 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 হচ্ছি দধি মন্থন করুলে সূর্য উদয় হয়ে গেল, সূর্য উদয় পূর্ব করবার অছি দধি মন্থন লহুণীটা সূর্য আসিগলে তার সব কম অসুবিধা আছে সব সে সময় করবে সে লহুণী ঠিক হব না। তেমু আসি চিক চিক হচ্ছি কখন দেখলা সূর্য দ্বারি ভগবতী উদিতে সূর্য নন্দ দ্বারি ব্রজ কষ ব্রজবাস আসিগলে দধি মন্থন সরিগলা বর্তমান দেখলে কখন আসি দেখলে নন্দ দ্বারে কখন হয়েছি না দুষ্টুয়া রথম সাত কৌম্ভম সাত সাত কৌম্ভর অর্থ কণ সাত কৌম্ভর অর্থ কণ লেখা হয়েছি সুবর্ণ নির্মিত সুবর্ণ নির্মিত সাত কৌম্ভম সুবর্ণের তৈরি হয়েছিল কংস তৈরি করেছিল উপভোগ করব বহুত কষ্টলি রথ গোটে করেছিল সাত কৌম্ভ সে রথকে দেখিদেলে উচ্চা স্থানে রয়েছে দেখিদেলে রথ সমস্ত দেখিদেলে চিক চিক করুছি সূর্য উদয় হয়েগলে অরুণ সূর্যঙ্কর লাল কিরণ অরুণ উদয় লাল কিরণরে সূর্য সুবান সুনার পড়িকি চিক 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 করুছি রিফ্লেকশন করুছি হ্যাঁ ব্রজ ব্রজবাসী মানুষ সমস্ত আখি ঝলসাই দেছি সব আসি দেখলে দৃষ্টা রথম সাত কৌম্ভম তেমন সে চিন্তা করছেন গোপী মানকর কথা আসব গোপী মানে গোপ মানকর কথা বিশেষ চিন্তা করা না কশ্যামিতি বা চা ব্রুবন কশ্য অয়ম ই কাহার রথ কশ্যয়ম না কন কশ্যয়ম কাহার ইয়ে রথ কশ্যয়ম ইতি চা ব্রুবন এইভাবে ভাবে তাঙ্ক ভিতরে আলোচনা করছেন গোপী মানে গোপ মানে গোপ মানে মন দুঃখে রয়েছেন ভগবান বিরহরে তাঙ্ক সখাঙ্ক বিরহরে গোপী মানে তাঙ্ক প্রিয়তম বিরহরে রয়েছেন ক্রন্দন করছেন কিন্তু উদ্ধব দেখিপার নথিলে উদ্ধব আপর দেখিবে ভগবান ব্যবস্থায় ভগবান এক সময় সেটি রয়েছেন পুণ্য নাহান্তি আমি সে তা এক সময় গুরুদেব এটি অনেক পুণ্য নাহান্তি এবং কোন কোন ভাগ্যবান দেখিবার পায়ে যেমন ভাগ্যবান সেটা দেখিবে সমস্তে দেখিপারে না সমস্তে দেখিপারে না তেমন ইয়ে যে রয়েছে সে চিন্তা করছেন কশ্যায়ম কাহার ইয়ে রথ কশ্যায়ম ইতি চা অব্রুবন তাঙ্ক ভিতরে আলোচনা চালছে কশ্যায়ম কাহার ইয়ে রথ কাহার ইয়ে রথ এইভাবে ভাবে আলোচনা চালছে চালছে আলোচনা সড়চাড়ি শ্লোকরে এটা কৌশল ক্রম সন্দেহরে জীব গোস্বামী কৌশল ব্রজৌক সহ পুরুষা স্ত্রীণা বক্ষ্যমাণ তাৎ মো ভাবি স্ত্রী লোক মানে গোপী মানে না পুরুষ মানে রয়েছেন গোপ মানে মধ্যে রয়েছেন সমস্তে দেখি আশ্চর্য হচ্ছেন কষ্য কাহার রথ এই রথরে আনকি আসছিল তো অক্রুর আসছিল এই রথ আনকি আসছিল বক্রমাণ তাৎ আর সব কহবে সমস্তে ব্রজবাসী মানে সমস্তে ব্রজবাসী স্ত্রী লোক মানে পুরুষ লোক মানে সমস্তে কথা হচ্ছেন তাঙ্ক সব কাম রয়েগাল কাম ঘর কাম রয়েগাল সব আসি বাহার দেখলে যে সাত কৌম্ভম রথ রয়েছে নন্দ দ্বারি তেমন সে কম কশ্যয়ম এ কাহার রথ কশ্যয়ম সনাতন গোস্বামী কৌশল সলিটেড প্রেস ইয়ার ডিয়ারেস্ট গোপী সব কৃষ্ণ গান চতুরষ্ট কৃষাণ গ্রহণ যে কহিলে সনাতন গোস্বামী কৌশল ভগবতী ইতি ভগবতী সূর্য কাহি কুয়াগলা না এটি আচ্ছা আমার বিশ্বনাথ চক্রবর্তী ঠাকুর মধ্যে কিন্তু মু ভাবছি নেক্সট ইয়েটা সব কহিগলি কিন্তু ইয়ে কহা যায়নি কণ টিকা সব কুয়া যায়নি ব্রজৌকস বিরহিণীয় গোপীয় ব্রজৌকস কহিলে সুখদেব গোস্বামীকর মনের ভাব হচ্ছে যে বিরহিণী মানে কৃষ্ণ বিরহরে যে মানে রয়েছেন সেই মানে গোপী মানে ব্রজৌকস গোপী মানে জীব গোস্বামী কহিলে ଦୁଇଜଣ ଯାକ ଗୋପ ଏବଂ ଗୋପୀ ଦୁଇଜଣ ଯାକ ଅଛନ୍ତି, ଚାଲିଛି କଥା। ସନାତନ ଗୋସ୍ୱାମୀ ଏଠି କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବତୀ ଇତି ତମ ନାଶନାଦି ଶକ୍ତି ଅଭିପ୍ରାୟଣ। ଭଗବତୀ କାହିଁ କହିଲେ ଭଗବାନ ଓଂ ଅଜ୍ଞାନ ତିମିରାନ୍ଦସ୍ୟ ଜ୍ଞାନ ଜନଶଳାକୟା, ଆମର ଅଜ୍ଞାନତାକୁ ଦୂର କରିବେ ସିଏ, ଚକ୍ଷୁର ଉନ୍ମିଳିତମ ଜେନ ସେଇ ଭଗବାନ ସେଇଭଳିଆ କ'ଣ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଆମେ ଅନ୍ଧାର ରହିଛେ, ତମସମା ଜ୍ୟୋତିର୍ଗମୟ ସୂର୍ଯ୍ୟ ଜ୍ୟୋତି ପ୍ରଦାନ କରିବେ, ଆମେ ଅନ୍ଧକାର ରହୁ ନା ଆଲୋକକୁ ଆସ, ତମସମା ଜ୍ୟୋତିର୍ଗମୟ ତେଣୁ ତମ ନାଶନା ଆଦି ଶକ୍ତି ଅଭିପ୍ରାୟଣ। ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ ଭଗବତୀ ସୂର୍ଯ୍ୟ, ଅନ୍ୟ କ'ଣ ସୂର୍ଯ୍ୟ କହିଥିଲେ ହେଇନଥାନ୍ତେ କି ବ୍ୟବସ୍ଥିତ ସୂର୍ଯ୍ୟ, ବିବସ୍ୱତ ସୂର୍ଯ୍ୟ ବ୍ୟବସାନ ସେ ସୂର୍ଯ୍ୟ ଉଦୟ ହେଲେ ନା ଭଗବତୀ ସୂର୍ଯ୍ୟ କାହିଁକି କହିଲେ ନା ତମୋ ନାଶ, ତମ ନା ସୂର୍ଯ୍ୟ ଆଲୋକ, ଆଲୋକ ଆସିଗଲା ବିବାହରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠ ଯିବ, ଭଗବାନ ବ୍ୟବସ୍ଥା କରିଛନ୍ତି ରାତ୍ରିରେ ସବୁ କାର୍ଯ୍ୟ ହେଇପାରିବ ନାହିଁ, ଯଜ୍ଞ କାର୍ଯ୍ୟ ଇତ୍ୟାଦି ହେଇପାରିବ ନାହିଁ, ସୂର୍ଯ୍ୟ ଉଦୟ ହେଲେ ଯଜ୍ଞ ହେବ, ସୂର୍ଯ୍ୟ ଉଦୟ ହେଲେ ମାନେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ, ଭଗବାନଙ୍କର ମଙ୍ଗଳ ଆଳତି ହେବ, ଏସବୁ ଚାଲିବ, ସୂର୍ଯ୍ୟଙ୍କର ଆଲୋକରେ ଯଜ୍ଞ କାର୍ଯ୍ୟ ହେବ, ଅନ୍ଧକାରରେ ଯଜ୍ଞ ହୁଏ ନାହିଁ, ସେଥିପାଇଁ ରଥ ଯେଉଁ ଚଣାଯାଏ ଅନ୍ଧକାର ହେଲେ ବନ୍ଦ କରିଦିଆଯାଏ, ଏ ହେଉଛି କାରଣ ହେଉଛି ଏଇଟା ବୈଦିକ ନୀତି ରହିଛି, ଏ ବୈଦିକ ନୀତି କାହିଁକି ଅନ୍ଧକାର ବନ୍ଦ ଚାଲିବ କ'ଣ ଏତେ ଲାଇଟ୍ ହେଇଗଲାଣି, କେବେ ଥିଲା କେବେ ଥିଲା ଲାଇଟ୍ ନଥିଲା କରୁଥିଲେ ନା ଏବେ ତ ଲାଇଟ୍ ହେଇଗଲାଣି ନା, ଆପଣ ଯିବେ ଯେଉଁ ରହିଛନ୍ତି ଯେଉଁ ମନ୍ଦିର ରହିଛନ୍ତି ଯେଉଁ ସାଉଥରେ ଯେଉଁ ରହିଛନ୍ତି ଲାଇନ୍ ଲାଗିଥିବ ଘଣ୍ଟା ଘଣ୍ଟା ଧରି ଦିନ ଦିନ ବିତିଯିବ, ଶ୍ରୀରଙ୍ଗମ ନା ନା ଯେଉଁ ଇଏ ତିରୁପତି, ତିରୁପତି ଲାଇଟ୍ ଲାଗିଛି ସେ ଜ୍ୟୋତି ଦୀପ ଲାଗିଥିବ, ଦୀପ ଲାଗିଛି ତାହା ଦେଖିବା ଦେଖାଯିବ ମାଗେ ମାରିବ ଗୋଟେ ଦରକାର ତୁମକୁ, ମୁଁ ଥରେ ଯେଉଁ ଯାଇଥିଲି ମୁଁ କହିଲି ଆଉ କେବେ ଆସିବି ଏଠିକି ଦେଖିହେବନି ଏଣେ ଗୋଟେ ଧକ୍କା ବାଜିବ, ତାପରେ ପୁଣି ଅବଶ୍ୟ ଯାଇଥିଲି ସେଥିମଧ୍ୟ ସେ ଅବସ୍ଥା, କିନ୍ତୁ ମୁଁ ସତର୍କ ହେଇଯାଇଥିଲି ଧକ୍କା ପୂର୍ବରୁ ପଡ଼ାଯିବା, ଯାହା ବି ହଉ ଭଗବତୀ ଇତି ତମ ନାଶନ ଅଭିପ୍ରାୟଣ, ଏ ଦିବସ ହେଲେ ସୂର୍ଯ୍ୟ ଆସିଲେ ଯଜ୍ଞ କାର୍ଯ୍ୟ ହେବ, ଭଗବାନଙ୍କ ବ୍ୟବସ୍ଥା ରାତିରେ ସେଥିପାଇଁ ଯଜ୍ଞ କାର୍ଯ୍ୟ ହେବ ନାହିଁ, ସେଥିପାଇଁ ରଥଚକ ବନ୍ଦ ହେଇଯାଉଛି, ଅନ୍ଧକାର ହେଲେ ଯେଉଁଠି ରହିଲେ ବଡ଼ଦାଣ୍ଡରେ ରହିଲେ ସେଠି ପୁଣି ତା ପରଦିନ ଚାଲିବ। ଶ୍ରୀ ଭଗବତ ପୂଜା ଅଧିଷ୍ଠାନ ତ୍ୱାଦିନାନ, ସୂର୍ଯ୍ୟ ଉଦୟ ହେଲେ ଭଗବତ ପୂଜା ସବୁ ହେବ, ଭଗବତ ପୂଜା ପିଧାନ ରାତ୍ରିରେ ଏସବୁ କାର୍ଯ୍ୟ କରାଯାଏ ନାହିଁ, ରାତ୍ରିରେ ଏସବୁ କାର୍ଯ୍ୟ କରାଯାଏ ନାହିଁ। ଭଗବତୀ ପୂଜା ଅଧିଷ୍ଠାନ ତ୍ୱାତ, ସୂର୍ଯ୍ୟ ମଧ୍ୟ ଭଗବାନଙ୍କର ଅଧିଷ୍ଠାନ, ଏହିଭଳି ଭାବରେ ସୂର୍ଯ୍ୟଙ୍କର ଆରାଧନା କରାଯାଏ, ସୂର୍ଯ୍ୟଙ୍କର ପୂଜା କରାଯାଏ, ପଞ୍ଚ ଉପାସନା ରହିଛି, ପଞ୍ଚ ଉପାସନା କ'ଣ କ'ଣ, ପ୍ରଥମେ ଏଇ ଯେଉଁ ମାୟାବାଦୀମାନେ ସେମାନେ ପଞ୍ଚ ଉପାସନା କରନ୍ତି, ତାର କାରଣ କ'ଣ ନା ତମେ ତମର ଏତେ ଉନ୍ନତ ସ୍ଥିତି ନାହିଁ, ତମେ ଅବ୍ୟକ୍ତକୁ ଚିନ୍ତା କରିପାରିବ ନାହିଁ, ଭଗବାନ କୌଣସି ଆକାର ନାହିଁ, ନିରାକାର ଭଗବାନ କୌଣସି ଆକାର ନାହିଁ, ଗତକାଲି ଥିଲା ବାଣୀ ସେଟା ପ୍ରଭୁପାଦଙ୍କର, ଭଗବାନଙ୍କ ଆକାର ନାହିଁ ନିରାକାର, କିନ୍ତୁ ତମେ ଜାଣିପାରିବ ନାହିଁ ଧ୍ୟାନ କରିପାରିବ ନାହିଁ, ତେଣୁ ତମେ ଆକାର ମାଧ୍ୟମରେ ନିରାକାରକୁ ଯିବ, ଏ ପଞ୍ଚ ଉପାସନା ରହିଛି। ପ୍ରଥମେ କାହାର ଉପାସନା କରାଯିବ ନା ଶକ୍ତି, ଏ ଯେଉଁ ଦେବୀ 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 ଶକ୍ତି, ଏ ଦେବୀ ରହିଛି ଶକ୍ତି, ଶକ୍ତି ମୂଳ ଶକ୍ତି ଆଦ୍ୟା ଶକ୍ତି କହିକିରି ତାଙ୍କଠାରୁ ଶକ୍ତି ଆସୁଛି, ଏଇଭଳି ଭାବରେ ସେମାନେ ପୂଜା କରନ୍ତି ଦେବୀ, ଯାହା ଦେବୀ ସର୍ବଭୂତାନାଂ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ, ଏଇଭଳି ଭାବରେ ଦେବୀଙ୍କର ପୂଜା କରନ୍ତି, କାରଣ ସେ ଭଗବାନଙ୍କୁ ଦେଖିପାରନ୍ତି ନାହିଁ। ଏହି ପ୍ରସଙ୍ଗରେ ଶ୍ରୀ ପ୍ରଭୁପାଦ ମହାରାଜ ଗୋଟେ କଥା କହୁଥିଲେ, ପାଶ୍ଚାତ୍ୟ ଜଗତର ଲୋକମାନେ ସକାଳୁ ଉଠିଲେ ଚାଲିଲେ କାମ, ଦୁଇ ଘଣ୍ଟା ତିନି ଘଣ୍ଟା ଏ ଉଡ଼ାଜାହାଜରେ ଯାଇକି ଯାଉଛନ୍ତି, ଡେଲି କମ୍ୟୁଟର ସେମାନେ ଉଡ଼ାଜାହାଜରେ ଯିବେ, କାମ କରି ଆସିବେ, ଆଉ ଛୋଟ ପିଲାଟା ସେ ଦେଖିପାରୁନାହିଁ ପିତାଙ୍କୁ ଦେଖିପାରୁ, ପିତା ଚାଲିଯାଉଛି ଉଠିଲା ବେଳକୁ ସେ ଚାଲିଯାଉଛି, ଆସିଲା ବେଳକୁ ପିତା ଆସିଲା ବେଳକୁ ସେ ସବୁଛି ଘୁଙ୍ଗୁଡ଼ି ବାହାରୁ, ପିତାକୁ ଦେଖୁନାହିଁ। ଗୋଟେ ଦିନ ଦେଖିଦେଲେ ପିତା ପଚାରୁ, ମାମି ହୁ ଇଜ୍ ଦିସ୍ ମ୍ୟାନ୍, ଇଏ ଏ ଲୋକ ଜଣକ କିଏ। ସେହିଭଳି ଭାବରେ ଆମେ ଭଗବାନ ଦେଖିପାରୁନାହିଁ, ଭଗବାନ ଆସି ସାବାଟ କରିଦେଇ ପଳିଯାଆନ୍ତି, ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ସାଧୁମାନେ ଜାଣିପାରିବେ ଭଗବାନଙ୍କୁ, ଅସାଧୁମାନେ ଜାଣିପାରିବେ ନାହିଁ, ତାଙ୍କୁ ସବୁ ହତ୍ୟା କରି ପଳେଇଗଲେ ଭଗବାନ। ତେଣୁ ଇଏ ଦେବୀ ମାଆଙ୍କ କୋଳରେ ରହିଲେ ଏସବୁ ରହିଲେ ମା ସବୁକିଛି ମା ମୋର ମା ମା ଇଏ ହେଉଛି ପଞ୍ଚ ଉପାସନାର ଆରମ୍ଭ ହେଲା ଦେବୀ ଉପାସନା ଶକ୍ତି ଶାକ୍ତ ତାଙ୍କୁ କୁହାଯାଏ ଶାକ୍ତ ଶକ୍ତିର ଉପାସନା କରିବେ କାହାର ଶକ୍ତି ଜାଣିନାହାନ୍ତି ଶକ୍ତି ମାନେ ଶକ୍ତି ଆଉ ମନ 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 ଆସିଗଲା ଆଉ ଆମେ ଶାକ୍ତ ଆରେ କ'ଣ କାହାର ଶକ୍ତି ଆଚ୍ଛା ଆଉ ଟିକେ ଉନ୍ନତ ବେଶରୁ ଗଲେ କ'ଣ ଆସିବ ଗଣନାୟକ ଗଣନାୟକ ଦେବ କ'ଣ ଗଣେଶ ଦେବ ବିଘ୍ନନାଶନ ବିଘ୍ନନାଶନ ଗଣେଶ ବିଘ୍ନନାଶନ ବିଘ୍ନ ଆମକୁ ଦୂର କରିଦେବେ ବିଘ୍ନନାଶନ ପୂଜା କଲେ ଗଣେଶ ଗଣେଶକୁ ପୂଜା ହେଲା ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ତାପରେ ଆଉ ଟିକେ ଉନ୍ନତ ସ୍ତରକୁ ଗଲେ କାହାର ପୂଜା କରିବେ ସୌର ସୂର୍ଯ୍ୟ ଶକ୍ତି ସବୁ ଶକ୍ତି ରହିଛି ସୂର୍ଯ୍ୟ ସକଳ ଶକ୍ତି ରାଧା ତାକୁ କହିଲେ ସୂର୍ଯ୍ୟ ଉପାସକ ସେମାନେ ଇଏ ହେଲେ କ'ଣ ଗଣେଶ ଉପାସକ ଗଣେଶ ଉପାସ ଜଣେ ଆସିଥିଲେ ଗଣେଶ ଉପାସକ ଜଗନ୍ନାଥ ଗଣପତି ଭଟ୍ଟା ଗଣପତି ଟିକେ ଉନ୍ନତ ସ୍ତରର ଶାକ୍ତଙ୍କ ଠାରୁ ଟିକେ ଉନ୍ନତ ସ୍ତର ଗଣପତି ଆଉ ଟିକେ ଉନ୍ନତ ସ୍ତରକୁ ଯେଉଁମାନେ ଯିବେ କାହାକୁ ପାଖରେ ସୂର୍ଯ୍ୟ ସୂର୍ଯ୍ୟ ଉପାସକ ସେମାନେ ସୂର୍ଯ୍ୟ ଉପାସନା କରିବେ ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ଶିବଜୀ ଶିବ 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 ସବୁକିଛି ତାଙ୍କର ରହିଛି ଶିବ ମଙ୍ଗଳମୟ ସିଏ ଶିବଙ୍କର ପୂଜା କରିବେ ଚାରି ଆଉ ଟିକେ ଉନ୍ନତ ସ୍ତରକୁ ଯେଉଁମାନେ ଯିବେ ବିଷ୍ଣୁଙ୍କର ପୂଜା କରିବେ ବିଷ୍ଣୁ ଏଇ ପଞ୍ଚ ଉପାସନ ମାୟାବାଦୀମାନେ କହନ୍ତି ଏଇ ଯେଉଁ ତୁମେ ଭଗବାନ ହେଉଛନ୍ତି ଅବ୍ୟକ୍ତ ଅବ୍ୟକ୍ତଙ୍କ ବ୍ୟକ୍ତିମା ଅପର୍ଣ୍ଣ ମନ୍ୟତିମା ଅବୁଦ୍ଧୟ ଯେଉଁମାନେ ବୁଦ୍ଧିହୀନ ସେମାନେ ଭାବନ୍ତି ଭଗବାନଙ୍କର କୌଣସି ରୂପ ନାହିଁ ପରମ ଭାବ ମିଳାନତ ମମ ବ୍ୟୟ ମନୁତ୍ତମ ଭଗବାନଙ୍କର ଉନ୍ନତତର ସ୍ଥିତି ସେମାନେ ଜାଣିପାରନ୍ତି ନାହିଁ ତେଣୁ ନିରାକାର ଉପାସନା କରନ୍ତି ଉପାସନା ଯେଉଁ କରିବେ ମାୟାବାଦୀମାନେ କହିବେ ତୁମେ ଅବ୍ୟକ୍ତ ଉପାସନା କରିପାରିବ ନାହିଁ ଏଇ ମାଧ୍ୟମରେ ଉପାସନା କର ଏ ଆରମ୍ଭ କରିବ ସିଡ଼ି ଛାତ ଉପରୁ ପଡ଼ିଲେ ସିଡ଼ି ଦରକାର ସିଡ଼ି ଫିଙ୍ଗି ଦିଅ ଛାତ ଉପରୁ ଯିବା ପାଇଁ ସିଡ଼ି ଦରକାର ଛାତ ଉପରୁ ଗଲା ପରେ ସିଡ଼ି କ'ଣ ଦରକାର ଫିଙ୍ଗି ଦିଅ ଗୁରୁଙ୍କର କ'ଣ ଆବଶ୍ୟକତା ଅଛି ଭଗବାନ ଜାଣିବା ପର୍ଯ୍ୟନ୍ତ ଗୁରୁ ବ୍ରହ୍ମକୁ ଜାଣିବା ପର୍ଯ୍ୟନ୍ତ ଗୁରୁ ବ୍ରହ୍ମ ଜାଣିଗଲେ ଗୁରୁ କ'ଣ ଦରକାର ଗୁରୁ ଫିଙ୍ଗି ଦିଅ ଗୋଇଠାମାର କିନ୍ତୁ ଆମର ସେ ନୁହଁ ଆମର ସେ ପଞ୍ଚପାଚକ ନୁହଁ ଏସବୁ କଳ୍ପନା ଅନ୍ତିମ ହେଉଛି ନିରାକାର ଭଗବାନ କେହି ରୂପ ନାହିଁ ଇଏ ହେଉଛି ମାୟାବାଦର ଫିଲୋସଫି ହେଉଛି ଏଇଟା ଅନ୍ତିମ ଫିଲୋସଫି ହେଉଛି ତାଙ୍କ ସେଇଟା ଆମେ ଚକ୍ଷୁଦାନ ଦିଲ ଯେଇ ଜନ୍ମେ ଜନ୍ମେ ପ୍ରଭୁ ସେଇ ସବୁଦିନ ପାଇଁ ସେ ଆମର ପ୍ରଭୁ ସିଆଡ଼ୁ ଛିଟି କ'ଣ ଛାତ ଉପରକୁ ଯାଅ ଯୁଆଡ଼େ ଯାଅ ଭଗବତ ଧାମକୁ ଯାଅ ସେଠି ମଧ୍ୟ ରହିଛନ୍ତି ଗୁରୁ ତାଙ୍କର ଅନୁଗତ୍ୟରେ ପୂଜା କରିବାକୁ ପଡ଼ିବ ଭଗବାନ ପୂଜା ଭଗବାନଙ୍କର ଆରାଧନା କରିବାକୁ ପଡ଼ିବ ବେଦ ପୁଣ ବୋଲେ ଯତ ମୁକ୍ତ ମହାଜନ ପର ବ୍ୟୋମେ କରେ ସଦା ନାମ ସଂକୀର୍ତ୍ତନ ନାମ ସଂକୀର୍ତ୍ତନ ମନୁମନ ହେଉନାହିଁ ପରମ୍ପରାରେ ଗୁରୁ ସେଠି ପର୍ଯ୍ୟନ୍ତ ରହିଛନ୍ତି ଗୁରୁ ଗୁରୁ ଅନୁସାରେ ଗୁରୁଙ୍କର ଗୋଷ୍ଠୀରେ ଆମେ ସାମିଲ ହେବା ଭଗବାନଙ୍କ ସେବାରେ ରହିବା ଗୋପୀ ଭଟୁର ପଦକମଳୟ ଦାସ ଦାସାନୁ ଦାସ ସେଇ କ'ଣ କ'ଣ ଯେଉଁ ରହିଛି ଆଶ୍ରୟା ଲୟା ଭଜେ ତାହାତେ କୃଷ୍ଣ ନାହିଁ ତ୍ୟଜେ ଆର ସବୁ ମରେ ଭକ୍ତାରଣ ଆମେ ଆଶ୍ରୟ ନେଇକି ଭଜିବା ମନ ଇଚ୍ଛା ଭଜିବା ନାହିଁ ଯାହା ନିୟମ ରହିଛି ସେଇ ନିୟମ ଅନୁସାରେ ଭଜିବା ଆଶ୍ରୟ ନେଇକି ଭଜିବା ତେଣୁ ଏ ଯେଉଁ ରହିଛି ସନାତନ ଗୋସ୍ୱାମୀ କହିଲେ ଏ ସୂର୍ଯ୍ୟ ସୂର୍ଯ୍ୟର ଉପାସନା ଏଇଭଳି ଭାବରେ ରହିଛି ତେଣୁ ସୂର୍ଯ୍ୟ ଉଦୟ ହେଲେ ଭଗବାନ ବ୍ୟବସ୍ଥା ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ଯଜ୍ଞନୀତି ଆରମ୍ଭ ହେବ ପୂଜା ହେବ ମଙ୍ଗଳ ଆଳତି ହେବ ସୂର୍ଯ୍ୟ ଉଦୟ ହେଇଗଲା ରାତି ହେଇଗଲେ ବନ୍ଦ ହେଇଗଲା ଆମର ଟିକେ ଅଲଗା ଧାରା ରହିଛି କିନ୍ତୁ ନିୟମ ବୈଦିକ ଧାରାରେ ଆମର ହେଉନା ଆମେ ପଞ୍ଚ କ'ଣ ଆମର ହେଉଛି କ'ଣ ନାରଦ ମୁନିଙ୍କର ଯେଉଁ ପଞ୍ଚରାତ୍ର ପଞ୍ଚରାତ୍ର ଉପାସନା ବିଧି ଆମର ବେଦବିଧିରେ ଆମର ପୂଜା ଉପାସନା ହେଉନି ବା ଦୀକ୍ଷା ଇତ୍ୟାଦି ହେଉନାହିଁ ବେଦବିଧିରେ ହେଉନାହିଁ ପଞ୍ଚରାତ୍ର ଉପାସନା ରହୁଛି ଆମର ଭାବ କଥା ବୈଦିକ ନୀତିରୁ ଉର୍ଦ୍ଧ୍ୱରେ ତ୍ରିଗୁଣିଆ ବିଷୟ ବେଦା ତିନି ବେଦରେ ହେଉଛି ତିନି ଗୁଣ ବିଷୟରେ ରହୁଛି ଆମେ ଚାଲିଛୁ କଥା ସନ୍ଧ୍ୟାବେଳେ ତ୍ରିଗୁଣର ଉର୍ଦ୍ଧ୍ୱ କଥା ବିଷ୍ଣୁଦୂତମାନେ କହିବେ ସେ ଆମର ତ୍ରିଗୁଣର ଉର୍ଦ୍ଧ୍ୱ କଥା ଆମେ ଚାଲିଛି ପୂଜା ଏଇଟା ସମସ୍ତେ ବୁଝିପାରିବେ ନାହିଁ ଏବେ ଇସ୍କନ ବାଲା ଜାଣିନାହାନ୍ତି କିଛି ନିୟମ ତାପରେ ତାର ଉନ୍ନତ ସ୍ଥିତି ସବୁ ତାର ସ୍ଥିତି ରହିଛି ନା ସବୁ କ'ଣ ସ୍ଥାନ କାଳ ପାତ୍ର ସବୁ ରହିଛି ଆମେ ହିସାବ କରିପାରିବା ନା ଏଇଟା ଠିକ୍ ନୁହଁ ଏଇଟା ଯାହାବି ହଉ ଏଇ ଯେଉଁ ରହିଛି ସୂର୍ଯ୍ୟ ଉଦୟ ହେଲେ ସବୁ ଆରମ୍ଭ ହେବ ଯଜ୍ଞ କାର୍ଯ୍ୟ ସବୁ ହେବ ସୂର୍ଯ୍ୟ ଉଦୟ ହେଲେ ସେଥିପାଇଁ ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବତୀ ସେଥିପାଇଁ ବ୍ୟବହାର କରାଗଲା ଶବ୍ଦ ଭଗବତୀ କାହିଁକି କୁହାଗଲା ନା ତମ ନା ଆସ ଅନ୍ଧକାର ଦୂର ଚାଲିଗଲା ଅନ୍ଧକାର ରହିଲା ନାହିଁ ତମ ଆସିଗଲା ଆଲୋକ ଆସିଗଲେ ତମ ନା ଆସାନ ଆଦି ଆଦି ମାନେ ଏହିଭଳି ଭାବରେ ଅନେକ ରହିଛି ସୂର୍ଯ୍ୟଙ୍କ ଶକ୍ତି ବିଶେଷ ଭାବରେ ତମ ନା ଆସକ ଶକ୍ତି ପାଇଁ ଭଗବତୀ ଶବ୍ଦ ବ୍ୟବହାର କରାଗଲା ଅଭିପ୍ରାୟ ଶ୍ରୀ ଭଗବତ ପୂଜା ଅଧିଷ୍ଠାନ ତ୍ୱାଦିନା ସୂର୍ଯ୍ୟଙ୍କର ଭଗବାନ ବିଷ୍ଣୁଙ୍କର ଅଧିଷ୍ଠାନ ସବୁ ରହିଛି କିଭଳି ପୂଜା କରିବେ ନାରଦମୁନି କହିଛନ୍ତି କିଭଳି ଅଧିଷ୍ଠାନ ପୂଜା କରିବେ ନା ସୂର୍ଯ୍ୟ ମଧ୍ୟ ଭଗବାନଙ୍କ ଅଧିଷ୍ଠାନ ସେଇଭଳି ଭାବେ ଭାବିକି କ'ଣ ନାରାୟଣ ସୂର୍ଯ୍ୟ ନାରାୟଣ ପୂଜା କରିବେ ପାଣି ଦେବେ ସୂର୍ଯ୍ୟ ନାରାୟଣଙ୍କୁ ପାଣି ଦେବେ ତେଣୁ ଅଧିଷ୍ଠାନ ଚାଲିବା ସତକୌମ୍ଭମ୍ କାହିଁକି କୁହାଗଲା ସତକୌମ୍ଭମ୍ ନା ସ୍ୱର୍ଣ୍ଣ ନିମିତ୍ତ ମିତି ବୈଲକ୍ଷଣ ମୁକ୍ତମ୍ ଇଏ ବିଲକ୍ଷଣ ଏ ସୁନା ସାଧାରଣ ସୁନା ନୁହଁ ସତକୌମ୍ଭମ୍ ଆର ବ୍ୟୁତ୍ପତ୍ତି କ'ଣ ଥାଇପାରେ ମୁଁ ଜାଣିନି କିନ୍ତୁ ସନାତନଙ୍କ ସେ ସ୍ୱର୍ଣ୍ଣ ନିମିତ୍ତମ୍ ଇତି ବୈଲକ୍ଷଣମ୍ ଏ ସାଧାରଣ ସୁନା ନୁହଁ ବୈଲକ୍ଷଣ ସୁନା ରହିଛି ଭାଗବତ ବର୍ଣ୍ଣନା କରାଯାଇ ଚୈତନ୍ୟ ଚର୍ଚ୍ଚା ମଧ୍ୟରେ ଯେ ଯଥା ଜାମ୍ବ ନଦୀ ହେମ ସୁନା ବହୁତ ପ୍ରକାର ରହିଛି କିନ୍ତୁ ଜାମ୍ବ ନଦୀ ଯେଉଁ ରହିଛି ଜମ୍ବୁ ଆମେ ଏଇ ଜମ୍ବୁଦ୍ୱୀପରେ ରହିଛେ ଗୋଟେ ଜମ୍ବୁ ନଦୀ ରହିଛି ତାହାର ଯେଉଁ ରହିଛି କୂଳ ସବୁ ରହିଛି ମହାନଦୀ କୂଳ ଯେମିତି ରହିଛି ସେଭଳି ଭାବରେ ଜମ୍ବୁ ନଦୀର କୂଳ କ'ଣ ନା ସୁନା ଖାଲି ଯଥା ଜାମ୍ବ ନଦୀ ହେମ ସେଇଭଳି ଭାବରେ ସବୁ ଜମ୍ବୁ ନଦୀରେ ହେମ ସୂର୍ଯ୍ୟ କ'ଣ ସେ ସୁନା ସେଇଭଳି ଭାବରେ ଏ ବୈଲକ୍ଷଣମ୍ ବୈଲକ୍ଷଣମ୍ ସାଧାରଣ ସୁନା ନୁହଁ ଏଇଟାକୁ ଦେଖି ମୁଁ ଭାବିଲି ଗଡ଼େଇ ଦେଇ ପଳେଇବି କିନ୍ତୁ ଭଗବାନ କହିଲେ ନା ତୁ ଗଡ଼େଇଲା ହଉ ତୁ ଛାଡ଼ିବି ଦେଲେ ସବୁ ପ୍ରେରଣା ଦେଲେ ଗୋଟେ ପଟେ ଗୋଟିଏ ଗୋଟେ ପରେ ଗୋଟିଏ ସବୁ ଆସିଗଲା ପ୍ରେରଣା ଆସିଗଲା ମୁଁ ଆଉ କିଛି କହିପାରେ ନାହିଁ ମୁଁ ଭାବିଲି ଗଡ଼େଇକି ଛାଡ଼ିଦେବି ଆଜି ତେଣୁ ଯାହା ସମୟ କେମିତି ଗଡ଼ିଗଲେ ମୋର ଶ୍ଳୋକ ଗଡ଼ିପାରିଲା ନାହିଁ ଗୋଟିଏ ଶ୍ଳୋକ ରହିଗଲା ଗାଡ଼ି ଆଉ ଠିକ୍ ଅଛି କିଛି ଅସୁବିଧା ନାହିଁ ଆମର ତ ନିତ୍ୟମ ଭାଗବତ ସେଭଳିଆ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଗୋଟିଏ ଗୋଟିଏ ଶ୍ଳୋକ ଆମେ ଧାଇଁ ଯାଉ ପଳେଇ ଯାଉଥିଲେ ବର୍ତ୍ତମାନ ବ୍ୟବସ୍ଥା କରିଦେଲେ ଗୋଟିଏ ଗୋଟିଏ ଶ୍ଳୋକ ତ ସରିବ ନାହିଁ ଆଉ ତୁମେ ପଳେଇଲେ କ'ଣ ହେବ ସମୟ ପଳେଇଯିବ କିନ୍ତୁ ଆମର କଥା କିଛି ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକ୍ତ କି ଦାୟୀ ଗୌତମାନନ୍ଦେ ଜୟ ଇସ୍କନ୍ ଡିଜାୟ ଟ୍ରି କି ଜୟ।